भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 64 अध्याय श्लोक 41 विप्रं कृतागसमपि विप्रं कृतागसमपि नैव द्रुह्यतमामकः नैव द्रुह्यतमामकः घ्नन्तं बहु सम्पतं वा घ्नन्तं बहु सपन्तं वा नमस्कुरुत नित्यशः नमस्कुरुत नित्यशः विप्रं कृतागसमपि नैव द्रुह्यतमामकः घ्नन्तं घ्नन्तं बहु सपन्तं वा नमस्कुरुत नित्यशः विप्रं कृतागसमपि नैव द्रुह्यतमामकः घ्नन्तं बहु सपन्तं वा नमस्कुरुत नित्यशः विप्रं कृतागसमपि नैव द्रुह्यतमामकः घ्नन्तं बहु सपन्तं वा नमस्कुरुत नित्यशः विप्रं कृतागसमपि नैव द्रुह्यतमामकः घ्नन्तं बहु सपन्तं वा नमस्कुरुत नित्यशः विप्रं कृतागसमपि नैव द्रुह्यतमामकः घ्नन्तं बहु सपन्तं वा नमस्कुरुत नित्यशः शुक्र अनुवाद मोर प्रिय अनुगामीगण कौनसी अपराध कले मध्य ज्ञानी ब्राह्मण सहित कठोर आचरण करिवे नाही एपरिक से जदि तुमको शारीरिक भाव में आक्रमण करती अथवा बारंबार तुमको अभिशाप प्रदान करती तथापि मध्य सर्वदा तांको प्रणाम निवेदन करिव भावार्थ क्या श्रीकृष्ण केवल मात्र निज परिजन को यही शिक्षा प्रदान करना बर जो मैंने निजर परमेश्वर भगवान अनुगामी निजक परमेश्वर भगवान अनुगामी मन करती से मानी उपदेश प्रदान कर हरे कृष्ण अवस्थ भक्त सजन बृंद मातृबृंद आप भागवत कथा स्वागत जनाऊँगी गत काली आम श्लोक 41 विषय आलोचना करते ये श्लोक 40 विषय कहते न मे ब्रह्म धन भूयाद जद गृध्वा अल्पायुषो नरः पराजिताश्च्युता राज्याद भवन्त्युद्विग्नो हय ये श्लोक आम आलोचना करते कि भाव भगवान कहते मोर ब्रह्मधन कौन सी आवश्यकता ना मुझे इच्छा करी ना ब्रह्मधन ग्रहण करने सबकि भगवान कि तथापि से आम भौतिक जगत को आसीचे आम भावचे ये सब यहाँ मोर यहाँ सब आम ये सब भावचे आम चिंता करे यहाँ हूँ मोह मोह वशत आम चिंता करे यहाँ मोर संपत्ति मोर सब ये सब चिंता करे କିନ୍ତୁ ତଥାପି ଭଗବାନ କହୁଛନ୍ତି ସେ ବ୍ରାହ୍ମଣଙ୍କର ଯେଉଁ ସମ୍ପତ୍ତି ରହିଛି ମୁଁ ସେଇଟାକୁ ପ୍ରାପ୍ତ ହେବା ପାଇଁ ଚାହୁଁନାହିଁ। ଏ ଶୋକଟି ଗତକାଲି କହିଥିଲେ, ଆଲୋଚନା କରିଥିଲେ, ତା କହିଲେ କ'ଣ ହେବ ତା'ର ସବୁ କହିଲେ ଏଭଳି ଭାବେ ପରାଜିତା ଅଚ୍ୟୁତା ରାଜ୍ୟାତ ଭବନ୍ତି ଉଦ୍ବିଜ୍ନ ହୟ। ଯଦି ଏଇଭଳି ଭାବରେ ଜଣେ ଚିନ୍ତା କରେ ପର ଧନକୁ ଗ୍ରହଣ କରିବା ପାଇଁ, ବ୍ରାହ୍ମଣ ଧନକୁ ଗ୍ରହଣ କରିବା ପାଇଁ, ତାହେଲେ ସେ ଶତ୍ରୁକୁ ଦ୍ୱାରା ପରାଜିତ ହେବ, ରାଜ୍ୟରୁ ବିଚ୍ୟୁତ ହେବ, ଏବଂ ପରେ ପର ଜନ୍ମରେ ସେ ଗୋଟେ ସର୍ପ ହୋଇକରି ଅନ୍ୟମାନଙ୍କୁ ଉଦ୍ବେଗ ପ୍ରଦାନ କରିବ। ଏହି ଶ୍ଳୋକଟି ବିଷୟରେ ଆମେ ଆଲୋଚନା କରୁଥିଲେ। ତେଣୁ ଏ ଶ୍ଳୋକଟି ଭଗବାନ କାହିଁକି କହିଲେ, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେ ଭଗବାନ କହିବାର ଉଦ୍ଦେଶ୍ୟ ଥିଲା କ'ଣ ନା, ସନାତନ ଗୋସ୍ୱାମୀ କହୁଛନ୍ତି, ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ସମସ୍ତେ କହୁଛନ୍ତି, ସେଇଟା ସେ କହୁଛନ୍ତି, ନନୁ ବିପ୍ର ଏବ ଅସ୍ମାକଂ ଯଦି ଧନ ହରେତ୍ ବିନେ ବିନା ବିନେବା ଅପରାଧଂ ଦୁଷଦ୍ଭା କିଂ କାର୍ଯ୍ୟ ଇତି ଅପେକ୍ଷା ମାହ। ଭଗବାନ କାହିଁକି ଏ ଶ୍ଳୋକଟି କହିଲେ, ଭଗବାନ ଯେତେବେଳେ କଥା କହୁଛନ୍ତି ସେଠି ଯାଦବମାନେ ସବୁ ରହିଛନ୍ତି, ତେଣୁ ସେମାନେ କ'ଣ ଚିନ୍ତା କରିବେ ଭଗବାନ ଜାଣନ୍ତି, କିଏ କ'ଣ ଚିନ୍ତା କରୁଛନ୍ତି ଭଗବାନ ଜାଣନ୍ତି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମୋତେ ଜଣେ କହିଲେ ଯେ ମୁଁ କହିଲି ଆପଣ ଦୀକ୍ଷା ନେଇଛନ୍ତି, ନା ମୁଁ ଦୀକ୍ଷା ନ ନେଲେ ମଧ୍ୟ ମୁଁ ସବୁ ଜାଣିଛି, ଦୀକ୍ଷା ନେବା କ'ଣ ଦରକାର, ମୋର ଗୁରୁ ହେଉଛନ୍ତି କ'ଣ ମନ୍ନାଥ ଜଗତ ଶ୍ରୀ ଜଗନ୍ନାଥ, ମହତ୍ ଗୁରୁ ଶ୍ରୀ ଜଗତ ଗୁରୁ, ମହତ୍ ମଦାତ୍ମା ଶ୍ରୀ ସର୍ବଭୂତାତ୍ମା ତସ୍ମୈ ଗୁରୁବେ ନମଃ, ଏଇଭଳି ଭାବରେ ସେ ଇଏ କରୁଛନ୍ତି। ଏସବୁ ବହୁତ ତତ୍ତ୍ୱ ହେଉଛି, ବହୁତ ଗଭୀର ତତ୍ତ୍ୱ, ବହୁତ ସୂକ୍ଷ୍ମ ତତ୍ତ୍ୱ, ତତ୍ତ୍ୱ ଭ୍ରମ ସବୁ ରହିଛି। ଏଥିରେ କ'ଣ ତତ୍ତ୍ୱ ଭ୍ରମ ରହିଛି ନା, ଭଗବତ ଗୀତା ସେ କହୁଛନ୍ତି କ'ଣ, ମଦାତ୍ମା ସର୍ବଭୂତ ଆତ୍ମା, ମୋର ଆତ୍ମା ସମସ୍ତ ଭୂତଙ୍କର ଆତ୍ମା, ମୋର ଆତ୍ମା କିନ୍ତୁ ସମସ୍ତ ଭୂତଙ୍କର ଆତ୍ମା ହେବ, ଇଏ ହେଉଛି ମାୟାବାଦ, ଇଏ ମାୟାବାଦ ତତ୍ତ୍ୱ ଭ୍ରମ ରହିଛି ଏଠି। ଆମର ଆତ୍ମା କେବଳ ଆମର ହିଁ ଆତ୍ମା ରହିବ, ଅନ୍ୟମାନଙ୍କର ଆତ୍ମା ହୋଇପାରିବ ନାହିଁ ସେ, କିନ୍ତୁ ଭଗବାନଙ୍କର ଆତ୍ମା ସବୁଠାରୁ ସେ ରହିଛନ୍ତି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି, ଭଗବାନ କହୁଛନ୍ତି ଯେ 13 ଅଧ୍ୟାୟରେ ଯେତେବେଳେ କ୍ଷେତ୍ରଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ଭଗବାନ, ସେତେବେଳେ ସେ କହୁଛନ୍ତି, ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଙ୍ଗ ଇତି ଅଭିଧୀୟତେ ଏତଦ୍ ଯୋ ବେଦି ତଂ ପ୍ରାହୁ କ୍ଷେତ୍ରଜ୍ଞ ଇତି ତଦ୍ବିଧ। ଏ ଶରୀରଟା ହେଉଛି ଆମର ଗୋଟେ କ୍ଷେତ୍ର, ଆମେ ଯେମିତି ଚାଷ କରୁଛେ ମାଟି ଭୂମିରେ ସବୁ ଚାଷ କରୁଛେ, ସେହିଭଳି ଭାବରେ ଏ ଶରୀର ମଧ୍ୟ ଗୋଟେ ଚାଷ, ଚାଷ କ୍ଷେତ୍ର, କିଭଳି ଭାବରେ ଚାଷ କରିବା ଆମ ଉପରେ ନିର୍ଭର କରୁଛି। ଆମେ ଚାହିଁଲେ ଏଇଭଳି ଫସଲ ଉତ୍ପନ୍ନ କରିବା ଯେଉଁ ଫସଲର ଫଳରେ ଆମେ ଯାଇକରି ସ୍ୱର୍ଗ ଲୋକରେ ହାସଲ ଯାଇକି ହାଜର ହେବା, ଏ ଶରୀର ତ୍ୟାଗ କଲା ପରେ ସ୍ୱର୍ଗ ଲୋକରେ ହାଜର ହେବା, ପୁଣି ଏଇଭଳି ଭାବରେ ଶସ୍ୟ ବା ଏଇଭଳି ଭାବରେ ଉତ୍ପନ୍ନ କରିବା ବୃକ୍ଷ, ଯାହାର ଫଳରେ ଆମେ ଯାଇକରି ଭୂତ ଲୋକରେ ଉପସ୍ଥିତ ହେବା। ଭଗବତ ଗୀତାରେ କହିଲେ ନା କ'ଣ, ଯାଆନ୍ତି ଦେବବ୍ରତା ଦେବାନ ପିତୃଣ ଯାଆନ୍ତି ପିତୃବ୍ରତା ଭୂତାନି ଯାଆନ୍ତି ଭୂତେ ଯା ଯାଆନ୍ତି ମୋର ଯାହା ଦିନ ବିମା। ଏ ଶରୀର ଆମର ଗୋଟେ କ୍ଷେତ୍ର ଭଳି, ଏବଂ ଏ କ୍ଷେତ୍ରକୁ ଯିଏ ଜାଣନ୍ତି ସିଏ ହେଉଛନ୍ତି କ୍ଷେତ୍ରଜ୍ଞ। ତେଣୁ ଆମେ ଆମ ଶରୀର ଭିତରେ ଜାଣିଛେ, କିନ୍ତୁ ଅନ୍ୟ ଶରୀର ବିଷୟରେ ଆମେ କହିପାରିବା ନାହିଁ, କାରଣ ଆମେ ସେ ଶରୀର ନାହିଁ, ଆମେ ଆମ ଶରୀରରେ ରହିଛେ, କିନ୍ତୁ ଭଗବାନ ସବୁ ଶରୀରରେ ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ, କ୍ଷେତ୍ରଜ୍ଞ ଚାହାବି ମାଂ ବିଧି ସର୍ବକ୍ଷେତ୍ରେଷୁ ଭାରତ, କ୍ଷେତ୍ର କ୍ଷେତ୍ରଜ୍ଞର ଜ୍ଞାନଂ ଯତ ଜ୍ଞାନଂ ମତଂ ମମ। ଭଗବାନ ସମସ୍ତଙ୍କ ଶରୀରରେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି, ସେ ସମସ୍ତଙ୍କ କଥା ଜାଣନ୍ତି। ବେଦାହମ ସମତୀତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଂତୁ ବେଦନ କଶ୍ଚନ। ଭଗବାନ ସମସ୍ତଙ୍କର ଅତୀତ କଥା ଜାଣନ୍ତି, ବର୍ତ୍ତମାନ କଥା ଜାଣନ୍ତି, ଭବିଷ୍ୟତ କଥା ମଧ୍ୟ ଜାଣନ୍ତି, କିଏ କେଉଁ ସମୟରେ କିଭଳି ଭାବରେ କ'ଣ କରୁଥିଲେ, କ'ଣ ଚିନ୍ତା କରୁଥିଲେ, କ'ଣ କାର୍ଯ୍ୟ କରୁଥିଲେ, ଶାରୀରିକ ମାନସିକ କ'ଣ ବାଚିକ କ'ଣ କହୁଥିଲେ କଥା, ସବୁ କଥା ଭଗବାନ କହିବେ, ଭଗବାନଙ୍କର ଏଭଳି ଜ୍ଞାନ, ସବୁ କଥା ସେ ଜାଣନ୍ତି। ତେଣୁ ଭଗବାନ ଯେଉଁ ଶିକ୍ଷାଟି ଦେଉଛନ୍ତି, ଯାଦବମାନେ କ'ଣ ଚିନ୍ତା କରୁଛନ୍ତି ଭଗବାନ ଜାଣିଛନ୍ତି। ତେଣୁ ଏଇ ଶ୍ଳୋକଟି କହିଲେ, କ'ଣ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ନନୁ ବିପ୍ର ଏବ ଅସ୍ମାକଂ ଯଦି ଧନ ହରେତ୍, ଭଗବାନ କହୁଛନ୍ତି ମୁଁ ଅନ୍ୟମାନଙ୍କ ବିଶ୍ୱଭାବ ବ୍ରାହ୍ମଣଙ୍କର ଧନ ହରଣ କରିବି ନାହିଁ ବା ଚିନ୍ତା ବି କରିବି ନାହିଁ। କିନ୍ତୁ ଯାଦବମାନେ କହିବେ ନା, ସାଙ୍ଗେ ସାଙ୍ଗେ ତାଙ୍କ ମନରେ ପ୍ରଶ୍ନ ଆସିବ, ଯଦି ସେମାନେ ଆମର ଧନକୁ ହରଣ କରିବେ, ସେମାନେ ଯଦି ଆମର ଧନକୁ ହରଣ କରିବେ କ'ଣ ହେବ। ବିପ୍ରଂ ଏବ ଅସ୍ମାକଂ ଯଦି ଧନ ଘରେ ବିନା ବିନା ବା ଅପରାଧ ବା ଆମର କୌଣସି ଅପରାଧ ନଥାଇକରି ମଧ୍ୟ ବା ଦ୍ୱିଷାଦ ବା ଆମ ପ୍ରତି ଦ୍ୱେଷ କରିକରି କିଂ କାର୍ଯ୍ୟ ଇତି ଅପେକ୍ଷା ମହ, ତାହେଲେ ଆମେ କ'ଣ କରିବା। ସେମାନେ ଆମର ଧନ ହରଣ କରିଦେବେ, ଆମକୁ କ'ଣ ଆମର ଆମକୁ ଦ୍ୱେଷ କରିବେ ବା ଆମକୁ କ'ଣ ଆମକୁ ଲାଞ୍ଛନା ଦେବେ ବା ଆମ ପ୍ରତି ଅପରାଧ କରିବେ, ତାହେଲେ କ'ଣ କରିବା। ଭଗବାନ ପଚାରୁନାହାନ୍ତି, ଭଗବାନ ପଚାରିବା ଦରକାର ନାହିଁ, ଭଗବାନ ସବୁ ଜାଣନ୍ତି। ଗୋଟିଏ ଶ୍ଳୋକ ପରେ ଆଉ ଗୋଟିଏ ଶ୍ଳୋକ କାହିଁକି କୁହାଯାଉଛି, ଏଇଟା ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି। ଏ ଶ୍ଳୋକଟା କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଭଗବାନ ଜାଣିଛନ୍ତି ସେମାନେ କ'ଣ ଚିନ୍ତା କରୁଛନ୍ତି, ତେଣୁ ଏହି ଶ୍ଳୋକଟି କହିଲେ। ତେଣୁ ଏହି ଶ୍ଳୋକର ଏଇ ଯାଦବମାନେ ଏହିଭଳି ଭାବରେ ଯଦି ଚିନ୍ତା କରୁଛନ୍ତି, ଭଗବାନ ଏହି ଶ୍ଳୋକଟି କହୁଛନ୍ତି କହୁଛନ୍ତି ବିପ୍ରଂ କୁତା କସମପି। ବିପ୍ର ଦ୍ୱିଜ ବ୍ରାହ୍ମଣ ବିଷୟରେ ଆମେ ଅନେକ ଥର କହିସାରିଛୁ, ଆମେ ଆଉ କହିବା ନାହିଁ ଏତେଥର। ସେହିଭଳିଆ ବିପ୍ରଂ କୃତାଗସମ ପି, କୃତା ଅଗସମ, ଅଗସ କହିଲେ ଆଗସମ କହିଲେ ଅପରାଧ। ସିଏ ଯଦି ଅପରାଧ କରିବେ କ'ଣ କରିବା, ଆମେ ଅପରାଧ କଲେ ଏଇସବୁ ଫଳ ହେବ, ସିଏ ଅପରାଧ କଲେ କ'ଣ ହେବ, ସମସ୍ତଙ୍କ ମନରେ ସେ ପ୍ରଶ୍ନଟା ଆସିବ ନା। ତେଣୁ ଯାଦବମାନଙ୍କ ମନରେ ମଧ୍ୟ ସେଇ ପ୍ରଶ୍ନଟା ଆସୁଛି। ଆମେ ଏଇଠି ବସିକିରି ଏ ଭାଗବତଙ୍କର ଶ୍ଳୋକରୁ ଟିକା ଆଚାର୍ଯ୍ୟମାନେ ଟିକାରୁ ଆମେ ଜାଣିପାରିବା ଯାଦବମାନେ କ'ଣ ଚିନ୍ତା କରୁଛନ୍ତି, ଯାଦବମାନେ କ'ଣ ଚିନ୍ତା କରୁଛନ୍ତି। ଆମେ ବି ସେଇଭଳିଆ ଚିନ୍ତା କରିଥାନ୍ତେ, ଆମକୁ ଯଦି ଜଣେ କିଏ କହିବ ଏଇଭଳି ଭାବରେ କହିବ, ଆମେ ଚିନ୍ତା କରିବା ଏଇଭଳି ଭାବରେ ଚିନ୍ତା କରିବା, ଯଦି ସେମାନେ ଆମ ପ୍ରତି ଅପରାଧ କରିବା କ'ଣ ହେବ, ତାହେଲେ ଆମେ ଚିନ୍ତା କରିବା। ତେଣୁ ଏଠି ସେମାନେ ମଧ୍ୟ ସେଇଭଳି ଭାବରେ ଚିନ୍ତା କରୁଛନ୍ତି, ତେଣୁ ଭଗବାନଙ୍କୁ କହିବା ଦରକାର ନାହିଁ। ଭଗବାନ ଏହି ଶ୍ଳୋକଟି ସେଥିପାଇଁ କହୁଛନ୍ତି, ସେ କହୁଛନ୍ତି ବିପ୍ରମ କୃତାଗସମ ପି, ସେମାନେ ବିପ୍ରମା ବିପ୍ର ଏକ ବଚନ କୁହାଯାଉଛି, ଗୋଟିଏ ବିପ୍ର ମଧ୍ୟ ଆପଣଙ୍କ ପ୍ରତି ଅପରାଧ କଲେ ମଧ୍ୟ, ଆଗସମ କହିଲେ ଅପରାଧ, ଅପରାଧ କଲେ ମଧ୍ୟ କୃତ ଆଗସମ ଅପି କଲେ ମଧ୍ୟ ତୁମେ କ'ଣ କରିବ ନା, ନୈବ ଦୃହ୍ୟତ ମାମକା, ତାଙ୍କ ପ୍ରତି ତୁମେ ଦ୍ରୋହ କରିବ ନାହିଁ। ଜଣେ ଆମକୁ କ'ଣ ଆମର ଆମର ମହାତ୍ମା ଗାନ୍ଧୀ ତାଙ୍କର ଇଏ ହେଉଛି ଏଇଟା, ମହାତ୍ମା ଗାନ୍ଧୀଙ୍କର ଫିଲୋସଫି ହେଉଛି ଏଇଟା, ତୁମକୁ ଯଦି ଜଣେ ତୁମ ଗୋଟେ ଗାଲରେ ଗୋଟେ ଚାପଟା ମାରିଲେ ଗୋଟେ ପଟ ଗାଲରେ, ତୁମେ ହାର ପଟଟାକୁ ଦେଖେଇଦେବ ମହାତ୍ମା ଗାନ୍ଧୀଙ୍କର। ଏଇଟା ହେଉଛି ପ୍ରକୃତରେ ଇଏ ହେଉଛି କ'ଣ, ଏ ସହିବା, ଏ ବ୍ରାହ୍ମଣର ଗୁଣ, ବ୍ରାହ୍ମଣର ଗୁଣ ହେଉଛି ଏଇଟା ସହିବ, ବ୍ରାହ୍ମଣର ଗୁଣ ନୁହଁ। ସିଏ ଆମକୁ ଗୋଟେ ଗାଲ ଚାପଟା ମାରିଲା ମାନେ ଆମେ ଗୋଟେ ଚାପଟା ମାରିବା ତାକୁ, ଇଏ ହେଉଛି ଟିଟ୍ ଫର୍ ଟ୍ୟାଟ୍, ଟିଟ୍ ଫର୍। ସାଧାରଣତଃ ଲୋକମାନେ ଏଇଭଳି ଭାବରେ ବ୍ୟବହାର କରନ୍ତି, ଜଣେ ଆମକୁ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି ଆମେ ତାକୁ ସେଇଭଳି ଭାବେ ବ୍ୟବହାର କରିବା। ଆମ ପ୍ରତି ଜଣେ ଅପରାଧ କରୁଛି, ଆମେ ମଧ୍ୟ ତା ପ୍ରତି ଅପରାଧ କରିବା। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି, ଯେଉଁମାନେ ବହୁତ ଉନ୍ନତ ସ୍ତରର ସାଧାରଣ ଲୋକମାନେ ଏଇଭଳି ବ୍ୟବହାର କରିବେ। ଆମକୁ ଯେ ଗାଳି ଦେଲା ଆମେ ତାକୁ ଗାଳି ଦେବା, ଆମକୁ ଯେ ବାଡ଼େଇଲା ଆମେ ତାକୁ ବାଡ଼େଇବା, ଆମକୁ ଯେ ଯେଉଁଭଳି ଭାବେ ବ୍ୟବହାର କରିବା ଆମେ ତାକୁ ସେଇଭଳି ବ୍ୟବହାର କରିବା। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରର ବ୍ୟକ୍ତି ସେମାନେ ତାଙ୍କର ବ୍ୟବହାର ଅଲଗା, ସାଧୁଙ୍କର ବ୍ୟବହାର ଅଲଗା, ସାଧାରଣ ଜନତା ଭଳି ନୁହଁ, ସାଧାରଣ ଲୋକମାନଙ୍କ ଭଳି। ଏଇ ଯାଦବମାନେ ଯଦି ସାଧାରଣ ବ୍ୟକ୍ତି ନୁହନ୍ତି, ଏମାନେ ବହୁତ ଉନ୍ନତ ସ୍ତରର, କିନ୍ତୁ ଆମ ଭଳି ଜୀବ ଆମମାନଙ୍କର ବଦ୍ଧ ଜୀବମାନଙ୍କ ଭଳି ରୋଲ୍ କରି ସେ କହୁଛନ୍ତି। ଅର୍ଜୁନ ଯେଉଁଭଳି ଭାବେ ପ୍ରଶ୍ନ ପଚାରିଥିଲେ ଭଗବତ ଗୀତାରେ, ଅର୍ଜୁନ ସବୁ ଜାଣନ୍ତି କାରଣ ଭଗବାନଙ୍କୁ ସେ ନିତ୍ୟ ପାର୍ଷଦ। କିନ୍ତୁ ଆମ ବଦ୍ଧ ଜୀବଙ୍କ ପାଇଁ ସିଏ ଆମର କ'ଣ ଆମର ରୋଲ୍ କରିକିରି ସେ ସବୁ ପ୍ରଶ୍ନ ପଚାରୁଛନ୍ତି। ସେହିଭଳି ଭାବରେ ଜଣେ ଅପରାଧ ଜଣକୁ ଅପରାଧ କରୁଛି ମାନେ ଜଣେ ସାଧୁ ବ୍ୟକ୍ତିମାନେ ତାଙ୍କ ପ୍ରତି ସେହିଭଳି ଭାବରେ ଅପରାଧ କରିବେ ନାହିଁ, ବରଂ ସେଇଟାକୁ ସହିବେ। ଖାଲି ଯେ ସହିବେ ତା ନୁହଁ, ତାଙ୍କ ପ୍ରତି ମଧ୍ୟ ତାଙ୍କର କେମିତି ମଙ୍ଗଳ ହେବ ସେଇଟା ସେମାନେ ଚିନ୍ତା କରିବେ। ଏ ସାଧୁର ବ୍ୟବହାର, ଏ ସାଧୁର ଲକ୍ଷଣ ହେଉଛି ଏଇଟା। ଯେତେବେଳେ ଆମର କପିଳ ଦେବ, ଭଗବାନ କପିଳ ଦେବ ମା ଦେବହୂତୀଙ୍କୁ କହୁଛନ୍ତି, ମା ଦେବହୂତୀଙ୍କୁ ଶିକ୍ଷା ଦେବ, ଭାଗବତ ତୃତୀୟ ସ୍କନ୍ଧ 25-33 ଏ 9 ଅଧ୍ୟାୟରେ କପିଳ ଦେବଙ୍କର ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ସାଂଖ୍ୟ ଯୋଗ ଏଥିରେ ଭକ୍ତି ମଧ୍ୟ ରହିଛି। ତେଣୁ ଭଗବାନ ମାଆଙ୍କୁ କହୁଛନ୍ତି, ଭଗବାନ ମାଆଙ୍କୁ କହୁଛନ୍ତି ଯେ ଚେତ ଖଡ଼ୋଷ ବନ୍ଧାୟ ମୁକ୍ତୟେ ଚାତ୍ମନୋମତମ ଗୁଣେଶୁ ଶକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟେ। ଚେତ ଆମର ଯେଉଁ ମନ ରହିଛି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ, ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଚେତ ଖଡ଼ୋଷ ବନ୍ଧାୟ ମୁକ୍ତୟେ ଚାତ୍ମନୋମତମ, ଏ ମନ ଆମକୁ ବାନ୍ଧି ପକେଇବେ, ଭୌତିକ ଜଗତରେ ବାନ୍ଧିକି ରଖିବ, ନହେଲେ ଆମେ ଭୌତିକ ଜଗତରୁ ମୁକ୍ତି କରିବ। ଆର କାରଣ ହେଉଛି ମନ, ମନ ହେଉଛି ଏତେ ଗୁରୁତ୍ୱପୂର୍ଣ୍ଣ। ଚେତ ଖଡ଼ୋଷ ବନ୍ଧାୟ ମୁକ୍ତ ହେଇ ଚାତ୍ମନ ବନ୍ଧ ଗୁଣେଶୁ ଶକ୍ତ ବନ୍ଧାୟ, ଆମର ଯଦି ମନ ଏଇ ଗୁଣ ଭିତରେ ରହିଲା, ସତ୍ୱରଜ ତମ ଗୁଣ ଭିତରେ ରହିଲା, ତାହେଲେ ସେ ଶକ୍ତ ବନ୍ଧାୟ ଆମକୁ ଏଇ ଭୌତିକ ଜଗତରେ ବାନ୍ଧିକି ରଖିବ। କିନ୍ତୁ ରତଂ ବା ପୁଂସି ମୁକ୍ତ ଏ, କିନ୍ତୁ ସେଇ ମନଟାକୁ ଯଦି ଆମେ ଭଗବାନ ପାଖରେ ଲଗେଇଦେବା, ପୁଂସି କହିଲେ ଭଗବାନ ପୁରୁଷ, ପୁରୁଷଙ୍କ ପାଖରେ ଯଦି ଲଗେଇଦେବା, ସେ ଆମକୁ ମୁକ୍ତିର ମୁକ୍ତି ଆମେ ପ୍ରଦାନ କରିବ, ପ୍ରଥମ ପୁଂସି ମୁକ୍ତ। ତେଣୁ ଇଏ ଯେଉଁ ରହିଛି, ତାପର ଶ୍ଳୋକରେ କହୁଛନ୍ତି, ପ୍ରସଙ୍ଗମ ଅଜରଂ ପାସମ ଆତ୍ମନଃ କବୟ ବିଧୁ ସଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ୍ ବାପାବୃତମ। ଏଇ ଯେଉଁ ମନଟାର ଯେଉଁ ଆମର ଆସକ୍ତି ସବୁ ରହିଛି, ଏ ମନର ଏ ଆସକ୍ତିଟା ଏଭଳି ରହିଛି, ଆସକ୍ତିଟା ଆମେ ଶରୀର ଆମର ବୃଦ୍ଧ ହେଇଯାଉଛି, ଜରାଜୀର୍ଣ୍ଣ ହେଇଯାଉଛି, କିନ୍ତୁ ସେ ଆସକ୍ତି ଜରାଜୀର୍ଣ୍ଣ ହେଉନାହିଁ। ଭଗବାନ କହୁଛନ୍ତି ଯେ ପ୍ରସଙ୍ଗମ ଅଜରଂ ପାସମ, ପ୍ରସଙ୍ଗମ କହିଲେ ଏ ଯେଉଁ ଆସକ୍ତି ରହିଛି ମନର, ଯେଉଁ ଆସକ୍ତି ରହିଛି ଏ ଆସକ୍ତିଟାକୁ ଏ ଜରା ହେବ ନାହିଁ, ବାର୍ଦ୍ଧକ୍ୟଗ୍ରସ୍ତ ହେବ ନାହିଁ ସେ ମନର ସେ ଅବସ୍ଥାଟା। ପ୍ରସଙ୍ଗମ ଅଜରଂ ପାସମ ଆତ୍ମନ କବୟ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧରେ ଜାଣିଛନ୍ତି ସେମାନେ ଏହିଭଳି ଭାବରେ ଜାଣିଛନ୍ତି, କବିମାନେ ଏହିଭଳି ଭାବରେ ଜାଣିଛନ୍ତି, ମନ ବିଷୟରେ ଜାଣିଛନ୍ତି ସେମାନେ। ପ୍ରସଙ୍ଗମ ଅଜରଂ ପାସମ ଆତ୍ମନ କବୟ ବିଧୁ ସଏବ ସାଧୁ ସୁକୃତ, କିନ୍ତୁ ସେଇ ଆସକ୍ତି ଯଦି ଯଦି ସାଧୁମାନଙ୍କ ପାଖରେ ଲଗେଇଦେବା, ସଏବ ସାଧୁ ସୁକୃତ, ସଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତମ, ସାଧୁଙ୍କ ପାଖରେ ଯଦି ମନଟାକୁ ଲଗେଇଦେବା ତାହେଲେ ଆମ ପାଇଁ ମୁଖ୍ୟ ଦ୍ୱାର ଖୋଲିଯିବ, ମୁଖ୍ୟ ଦ୍ୱାର ଖୋଲିଯିବ, ଅପାବୃତମ ଖୋଲିଯିବ। ତେଣୁ ଏଇଟା ଯେତେବେଳେ ଶୁଣୁଛନ୍ତି ମା, ସେ ଚିନ୍ତା କରୁଛନ୍ତି କେମିତି ଜାଣିବା ଆମେ ସାଧୁଙ୍କୁ, ସଏବ ସାଧୁ ସୁକୃତ କେମିତି ଜାଣିବା ଆମେ ସେ ସାଧୁଙ୍କ ପାଖରେ ମନଟାକୁ ଲଗେଇବା, ନା ଭଗବାନଙ୍କୁ କହିବା, ମାଆଙ୍କୁ ମାଆଙ୍କର କହିବା ଦରକାର ପଡ଼ିଲାନି, ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ କହିଲେ, ଶ୍ଳୋକଟି କହିଲେ ଯେ ତିତିକ୍ଷବ କାରୁଣିକ ସୃହୃଦଂ ସର୍ବଦେହୀନ ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ। ସାଧୁଙ୍କୁ କେମିତି ଜାଣିବା, ନା ଦୁଇଟି ଲକ୍ଷଣ ରହିଛି ସାଧୁଙ୍କର, ଗୌଣ ଲକ୍ଷଣଟା ପ୍ରଥମେ କହିଲେ, ଗୌଣ ସାଧୁଙ୍କର ଗୌଣ ଲକ୍ଷଣ କ'ଣ ନା, ଇଏ ତାଙ୍କର ସାମାନ୍ୟ ଲକ୍ଷଣ, ତାଙ୍କର ବିଶେଷ ଲକ୍ଷଣ ରହିଛି। ସାମାନ୍ୟ ଲକ୍ଷଣ ହେଉଛି କ'ଣ ନା ତିତିକ୍ଷବ, ସବୁକିଛି ସେ ସହିବେ, ତିତିକ୍ଷ ଏଠି କୁହାଯାଉଛି ନା, ସହିବା ପାଇଁ କୁହାଯାଉଛି, ଇଏ ସାଧୁର ଲକ୍ଷଣ, ଯେ ସହିପାରୁନାହିଁ ସେ ସାଧୁ ନୁହଁ। ଭଗବତ ଗୀତାରେ ମଧ୍ୟ ଭଗବାନ ଯେତେବେଳେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି ଅର୍ଜୁନକୁ, ସେତେବେଳେ ପ୍ରଥମେ ସେ କଥା କହିଲେ, ସାଧୁ ଯିଏ ସେ ସହିବ କିଭଳି ଭାବରେ, ନା ସେ କହୁଛନ୍ତି କ'ଣ ନା, ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାୟନ ନିତ୍ୟା ତାଙ୍କ ତିତିକ୍ଷସ ଭାରତ। ଭଗବାନ ମଧ୍ୟ ସେ ତ ସେ ଭଗବାନ ଅର୍ଜୁନ ମଧ୍ୟ ଅର୍ଜୁନକୁ ପ୍ରଥମେ ଏଇ ଜ୍ଞାନଟି ଦେଇଛନ୍ତି। ଆମ ସମସ୍ତଙ୍କର ଏହିଭଳି ଭାବରେ ଜୀବନଯାପନ କରିବା କଥା, କାରଣ ଆମେ ଏଇ ଯେଉଁ ଭୌତିକ ଜଗତକୁ ଆସିଛେ, ଏଇ ଭୌତିକ ଜଗତରେ ଏ ଯେଉଁ ବିଭିନ୍ନ ପ୍ରକାର ମାତ୍ରା ରହିଛି, ମାତ୍ରା କହିଲେ ଏ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ, ଏ ତନ୍ମାତ୍ର, ଏଇ ତନ୍ମାତ୍ରର ସ୍ପର୍ଶରେ ଆମ ଶରୀରରେ ସୁଖ ଦୁଃଖ ଆସୁଛି। ମାତ୍ରା ସ୍ପର୍ଶାସ୍ତ କେମିତି ଶୀତୋଷ୍ଣ ସୁଖ ଦୁଃଖ, ତା ଶୀତୋଷ୍ଣ ବର୍ତ୍ତମାନ ଗରମ ଦିନ ଆସିଲା, ହଁ ଆଉ ଗରମ ପାଣି ଭଲ ଲାଗିବ ନାହିଁ, ଆମେ ଚାହିଁବା ଥଣ୍ଡା ପାଣି ବା ଏସିରେ ରହିବା ପାଇଁ, ଏସିରେ ଘରେ ରହିବା ପାଇଁ ରହିବା ଚାହିଁବା। ସେହିଭଳି ଭାବରେ ଶୀତ ଦିନ ସରିଗଲା, ଶୀତ ଦିନେ ଆମେ ଚାହୁଁଥିଲୁ ଗରମ ପାଣି ଦରକାର ଆମର, ଗରମ ଘରେ ରହିବା, ଏଇଭଳି ଭାବରେ ଚିନ୍ତା କରୁଛେ। କିନ୍ତୁ ଭଗବାନ କହୁଛନ୍ତି ନା, ତମେ ସେସବୁ କରିବା କଥା ନୁହଁ। ଆମେ କ'ଣ କରିବା ନା, ତାଂ ତିତିକ୍ଷସ ଭାରତ ଆଗମ ପାଇନ ନିତ, ଶୀତଦିନ ଆସିବ ଚାଲିଯିବ, ଖରାଦିନ ଆସିବ ଚାଲିଯିବ, ଆଗମ ପାଇନ, ସେଇଟାକୁ ତମେ ସହିବା ପାଇଁ ଚେଷ୍ଟା କର। ଯେଉଁମାନେ ଜୀବନରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି ସେମାନେ ସେଇଟାକୁ ସହିବେ, ଯେଉଁମାନେ ଜୀବନରେ ଏଇ ଭୌତିକ ଜଗତ ରହିବା ପାଇଁ ଚାହୁଁଛନ୍ତି ସେମାନେ ସବୁ ପ୍ରତିକାର କରିବେ। ଶୀତ ପାଇଁ କେମିତି ଆମେ ଗରମ ବ୍ୟବସ୍ଥା କରିବା, ଖରା ପାଇଁ କେମିତି ଥଣ୍ଡା ବ୍ୟବସ୍ଥା କରିବା, ଏସବୁ କରିବେ। କିନ୍ତୁ ଯେଉଁମାନେ ଏଇ ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି ସେମାନେ ସେଇଟାକୁ ସହିବା ପାଇଁ ଚେଷ୍ଟା କରିବେ। ତେଣୁ ଏଠି ମଧ୍ୟ ଭଗବାନ କପିଳଦେବ ସେକଥା କହୁଛନ୍ତି ଯେ ସେଇ ସାଧୁର ଲକ୍ଷଣ କ'ଣ, ସେଇ ତିତିକ୍ଷା ସହିବାଟା ହେଉଛି ସାଧୁର ଲକ୍ଷଣ। କ'ଣ ସେଇଟା ନା, ତିତିକ୍ଷା କାରୁଣିକ। ଏଠି ଭଗବାନ କହୁଛନ୍ତି, ସହିବା ପାଇଁ କହୁଛନ୍ତି, ତୁମକୁ ପ୍ରତି ଯେଉଁମାନେ ଯେଉଁ ଅପରାଧ କରୁଛନ୍ତି ସେଇଟାକୁ ପ୍ରଥମେ ସହିବ, ତିତିକ୍ଷବ ସେଇଟା ସହିବ। କିନ୍ତୁ ତା ଅର୍ଥ ନୁହଁ ଆମେ ସହିଯିବା ଏବଂ ତାଙ୍କ ପ୍ରତି କୃପା କରିବା ନାହିଁ। ସେ ଆମକୁ ଅପରାଧ କରୁଛନ୍ତି, ଆମେ ତାଙ୍କ ପ୍ରତି କୃପା କରିବା ନା, ତାଙ୍କୁ କୃପା କରିବା, ତିତିକ୍ଷବ କାରୁଣିକ। ସେମାନେ କେବଳ ଯଦି ସହିବ ତାହା ନୁହଁ, ତାଙ୍କ ପ୍ରତି କରୁଣା କରିବ। ଯେଉଁଭଳି ଭାବରେ ହରିଦାସ ଠାକୁର, ହରିଦାସ ଠାକୁରଙ୍କୁ ସେ ଯେଉଁ ତାଙ୍କର ଦୋଷ ହେଇଥିଲା କ'ଣ, ଟିକେ ଭଗବାନ ନାମ ନେଉଥିଲେ, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ତାଙ୍କର ଯିଏ ବିଚାରପତି ରହିଛନ୍ତି ମୁସଲମାନ, ସେ କହିଲେ ତୁମେ କାହିଁକି ହିନ୍ଦୁ ନାମ ନେଉଛ, ହିନ୍ଦୁ ଭଗବାନଙ୍କ ନାମ ନେଉଛ, ଏଭଳି ପଚାରିଲେ। ତେଣୁ ସିଏ କହିଲେ, ଆପଣ କେମିତି ହିନ୍ଦୁମାନଙ୍କୁ କହୁଛନ୍ତି ତୁମେ ମୁସଲମାନ କରୁଛ, କେମିତି କ'ଣ ପାଇଁ କରୁଛ, ସେ ତ ହିନ୍ଦୁ ରହିଛନ୍ତି, ସେ ଭଗବାନଙ୍କୁ ତାଙ୍କ ନାମ ନେବେ, ତୁମେ କାହିଁକି ତାଙ୍କୁ ମୁସଲମାନ କରୁଛ, ଏଇଭଳି ଭାବେ ତୁମେ ପ୍ରଶ୍ନ ପଚାରିଲେ। ସେ କହିଲେ, ମୁଁ କିଛି ଶୁଣିବି ନାହିଁ, ତୁମେ ଏଇଟାକୁ ବନ୍ଦ କର ନହେଲେ ତୁମକୁ ଦିଆଯିବ, ଦଣ୍ଡ ଦିଆଯିବ। ସେ କହିଲେ, ଖଣ୍ଡ ଖଣ୍ଡ ହୋଇ ଯଦି ଶରୀରରୁ ପ୍ରାଣ ଚାଲିଗଲେ ମଧ୍ୟ ମୁଁ ଭଗବାନଙ୍କ ନାମକୁ ଛାଡ଼ିପାରିବି ନାହିଁ। ଏଇଭଳି ଭାବେ ଯେତେବେଳେ କହିଲେ, ତାଙ୍କୁ ଦଣ୍ଡ ବିଧାନ କରାଗଲା, 22 ବଜାରରେ ତାଙ୍କୁ ଚାବୁକ ପ୍ରହାର କରାଗଲା, ବେତ ପ୍ରହାର କରାଗଲା 22 ବଜାରରେ। ସେ ଯେଉଁ ଚାବୁକ ରହିଛି, ଗୋଟିଏ ଗୋଟିଏ ଚାବୁକ ପ୍ରହାରରେ ଜଣେ ମୃତ୍ୟୁବରଣ କରିବ, ଏଭଳି ଶକ୍ତ ପ୍ରହାର ସବୁ ରହିଛି। କିନ୍ତୁ ଭଗବାନଙ୍କ ରକ୍ଷା କରନ୍ତି ତାଙ୍କର ଭକ୍ତମାନଙ୍କୁ, ହରିଦାସ ଠାକୁରଙ୍କୁ ତାଙ୍କ ଭଗବାନ ରକ୍ଷା କରୁଛନ୍ତି। 22 ପ୍ରହାରରେ ବେତ ପ୍ରହାର କଲେ ମଧ୍ୟ ସିଏ ମୃତ୍ୟୁବରଣ କଲେ ନାହିଁ, ଏବଂ ଯେଉଁମାନେ ତାଙ୍କୁ ପ୍ରହାର କରୁଥିଲେ ସିଏ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଏମାନଙ୍କୁ କ୍ଷମା କରନ୍ତୁ, ଏମାନେ ଜାଣିନାହାନ୍ତି ଏମାନେ କ'ଣ କରୁଛନ୍ତି, ଭଗବାନ ପ୍ରାର୍ଥନା କରୁଥିଲେ, ତାଙ୍କ ପ୍ରତି କୃପା କରୁଥିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ 22 ପ୍ରହାର ବଜାରରେ ପ୍ରହାର କଲେ ମଧ୍ୟ ତାଙ୍କର ମୃତ୍ୟୁ ହେଲା ନାହିଁ, ସେମାନେ ଭାବିଲେ ଆମର ମୃତ୍ୟୁ ହୋଇଯିବ, କାରଣ ଯଦି ତାଙ୍କର ମୃତ୍ୟୁ ହେଲା ନାହିଁ, ସେ ବିଚାରପତି ଆମକୁ ମୃତ୍ୟୁ ଦେବେ, ତୁମେ ତାକୁ ପ୍ରହାର କରିନ ବୋଲି କହିକିରି ମୃତ୍ୟୁ ଦେବେ। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ, ହରିଦାସ ଠାକୁର କହିଲେ, ଠିକ୍ ଅଛି, ମୁଁ ବସିଯାଉଛି, ଧ୍ୟାନ କରୁଛି, ତୁମେ ମୋତେ ଫିଙ୍ଗିଦେବ ଗଙ୍ଗାରେ। ମୁସଲମାନମାନେ ତାଙ୍କର ଭାବନ୍ତି କ'ଣ, ସେମାନେ ଭାବନ୍ତି ହିନ୍ଦୁମାନଙ୍କୁ, ସେମାନେ ଭାବନ୍ତି ମୋତେ କାଫେର। ମୁଁ ଜଣେ ତରଫରେ ପଚାରିଥିଲି, ମୁଁ କହିଲି, କାଫେର ଶବ୍ଦର ଅର୍ଥ କ'ଣ, ନା କାଫେର ଶବ୍ଦର ଅର୍ଥ ହେଉଛି ମ୍ଲେଚ୍ଛ, ଆମେ ଯେଉଁ ମ୍ଲେଚ୍ଛ ଯବାନ କହୁଛେ ତାଙ୍କର ଅର୍ଥ ହେଉଛି ସେଇଟା। ସେମାନେ ଭାବନ୍ତି ହିନ୍ଦୁ ବ୍ୟକ୍ତିମାନେ ଏମାନେ ସବୁ କାଫେର, ଏମାନେ ସବୁ ନିଚସ୍ୱର, ଏଭଳି ସେମାନେ ଭାବନ୍ତି। ତେଣୁ ଯାହା ହଉ, ସେମାନେ ଯଦି ଜଣେ ଜଣକୁ ଯଦି ତାଙ୍କର କ'ଣ ଜଣେ ଜଣେ ମୃତ୍ୟୁବରଣ କଲେ, ତାହେଲେ ତାଙ୍କୁ କ'ଣ କରିବେ ନା, କବର ଦେବେ, କବର ଦେବେ। କିନ୍ତୁ ଜଣେ ପାପୀ ବ୍ୟକ୍ତିକୁ ସେ କବର ଦେବେ ନାହିଁ, ସେ ନଦୀକୁ ଫିଙ୍ଗିଦେବେ, ସେ ନଦୀକୁ ଫିଙ୍ଗିଦେଲେ ସେ ତାହାର ଦୁର୍ଗତି ହେବ। ତେଣୁ ଏହିଭଳି ଭାବରେ ଏମାନେ ସବୁ ଯେତେବେଳେ ହରିଦାସ ଠାକୁର ଭଗବାନଙ୍କୁ ଧ୍ୟାନ କରୁଥିଲେ, ଏହିଭଳି ଭାବରେ ତାଙ୍କର ଅବସ୍ଥା ହୋଇଗଲା, ଆଉ ତାଙ୍କ ନିଶ୍ୱାସ ଆସିଲା ବାହାରିଲା ନାହିଁ, ମୃତ୍ୟୁ ଭଳିଆ ଲାଗିଲା, ଚାହୁଁଛି ମୃତ୍ୟୁବରଣ କଲା ଭଳିଆ। ତେଣୁ ଏମାନେ ସେ ଗଙ୍ଗାରେ ପକାଇଦେଲେ, ତେଣୁ ଗଙ୍ଗାରେ ଭାସି ଭାସିକରି ଯାଇକରି ପୁଣି ସେ ଉଦ୍ଧାର, ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ବହୁତ ବଡ଼ କଥା ରହିଛି। ତେଣୁ ଯାହା ଆମର କହିବାର ଉଦ୍ଦେଶ୍ୟ ହେଉଛି ଏହିଭଳି ଭାବରେ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ କିଭଳି ତାଙ୍କୁ କୃପା କରିବା, ଏ ସାଧୁର ଲକ୍ଷଣ, ଏ ମୁଖ୍ୟ ଲକ୍ଷଣ ନୁହଁ, ଏ ଗୌଣ ଲକ୍ଷଣ। ତିତିକ୍ଷବ କାରୁଣିକ ସୃଦଂ ସର୍ବଦେହୀ ନା, ସମସ୍ତ ଦେହୀ, ଖାଲି ଦେହୀ କହିଲେ ମନୁଷ୍ୟ ବୁଝାଯାଉ ନାହିଁ, ପଶୁ ପକ୍ଷୀ କୀଟପତଙ୍ଗ ଯେତେ ଦେହୀ ଅଛନ୍ତି, 84 ଲକ୍ଷ ପ୍ରକାର ଦେହୀ ଅଛନ୍ତି, ଏମାନଙ୍କୁ ତାଙ୍କ ପ୍ରତି ସୁହୃଦ, ତାଙ୍କର ମଙ୍ଗଳ କାମନା କରିବେ। ସର୍ବଭୂତାନ ତିତିକ୍ଷବ କାରୁଣିକ ସୁହୃଦଂ ସର୍ବଦେହି ନାମ ଅଜାତ ଶତ୍ରବ। ସାଧୁଙ୍କର ଗୋଟେ ନାମ ହେଉଛି ଅଜାତ ଶତ୍ରୁ। ତାଙ୍କର ଆପଣମାନେ ଜାଣିଥିବେ ଯୁଧିଷ୍ଠିର ମହାରାଜଙ୍କୁ କୁହାଯାଏ ଅଜାତ ଶତ୍ରୁ। ଅଜାତ ଶତ୍ରୁ କୁହାଯାଏ କାହିଁକି, ଯଦିଓ କୌରବମାନେ ପିଲା ଦିନରୁ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ଶତ୍ରୁ ହିସାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରୁନଥିଲେ। ଦୁର୍ଯ୍ୟୋଧନକୁ ସେ ଦୁର୍ଯ୍ୟୋଧନ ବୋଲି କହୁନଥିଲେ, ସେ କହୁଥିଲେ ସୁଯୋଧନ, ସୁନ୍ଦର ବ୍ୟକ୍ତି ଏ ସୁଯୋଧନ, ଦୁର୍ଯ୍ୟୋଧନ ବୋଲି କହୁନଥିଲେ। ତାଙ୍କ ନାମ ହେଉଛି ଦୁର୍ଯ୍ୟୋଧନ, କିନ୍ତୁ ତାଙ୍କୁ ସୁଯୋଧନ ବୋଲି ଡାକୁଥିଲେ, ଦୁର୍ଯ୍ୟୋଧନ ସେ ଡାକୁନଥିଲେ। ଏଭଳି ଅଜାତ ଶତ୍ରୁ ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ତାଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଉଛି। ତେଣୁ ସାଧୁ ଯିଏ ସେ ହେଉଛନ୍ତି ଅଜାତ ଶତ୍ରୁ। ଅଜାତ ଶତ୍ରୁ ଅର୍ଥ ହେଉଛି ତାଙ୍କର ଶତ୍ରୁ ଜାହାତ ହେଇନାହାନ୍ତି, ଯଦିଓ ଏମାନେ କୌରବମାନେ ସବୁ ପ୍ରକାର ତାଙ୍କୁ ବ୍ୟବସ୍ଥା କରୁଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତଥାପି ଅଜାତ ଶତ୍ରୁ ତାଙ୍କର, ସେ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରୁନଥିଲେ। ଏମିତିକି ସବୁ ପ୍ରକାର ପିଲାଦିନଠୁ ଆରମ୍ଭ କରି ସବୁ ପ୍ରକାର ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ଯୁଧିଷ୍ଠିର ମହାରାଜ ଚାହୁଁନଥିଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ। 12 ବର୍ଷ କାଳ ଗଲେ, ବନବାସ ଗଲେ, 1 ବର୍ଷ କାଳ ଅଜ୍ଞାତବାସ କଲେ, ଅଜ୍ଞାତବାସ ସରିଲା ପରେ ମିଟିଂ ହେଲା। ବିରାଟ ରାଜ୍ୟରେ ସେ ରହିକରି ଅଜ୍ଞାତବାସ କରୁଥିଲେ, କୌରବମାନେ ଜାଣିଲା ବେଳକୁ ସେତେବେଳେ 1 ବର୍ଷ ପାଇଯାଇଥିଲା। ତେଣୁ ତାପରେ ତାଙ୍କର ମିଟିଂ ହେଲା, ସେଠି ଭଗବାନ କୃଷ୍ଣ ଯାଇଥିଲେ, ବଳରାମ ବି ଯାଇଥିଲେ, ଆଲୋଚନା ହେଲା କ'ଣ କରାଯିବ ବର୍ତ୍ତମାନ, କ'ଣ କରାଯିବ। ତେଣୁ ବର୍ତ୍ତମାନ ତାଙ୍କର ତାଙ୍କର ହେଉଥିଲା କ'ଣ ଆବଶ୍ୟକତା ଥିଲା, ସେ ଯାଇ ଯୁଦ୍ଧ କରିବେ, ତାଙ୍କର ସବୁକିଛି ନେଇଯାଇଛନ୍ତି, ସମଗ୍ର ପୃଥିବୀକୁ ସେ ନେଇଯାଇଛନ୍ତି, ସେ ଦେଇଦେବା କଥା, କିନ୍ତୁ ସେ କିଛି ଦେବେ ନାହିଁ। ତେଣୁ ଯୁଦ୍ଧ କରିବା ପାଇଁ ସେମାନେ ଚିନ୍ତା ହେଉ ଚାଲିଛି, କ'ଣ କରାଯିବ। ସାତକୀ ମଧ୍ୟ ସେଇଠି ଥିଲେ, ତେଣୁ ବଳରାମ କହିଲେ ଆମେ ତାଙ୍କ ସହିତ ଯାଇକରି ଆଲୋଚନା କରିକିରି ସବୁ ଆମର ଯେତିକି ପ୍ରାପ୍ୟ ରହିଛି ଆମେ ଘିନି ଆସିବା, ଏହିଭଳି ଭାବରେ କହିଲେ। ସାତକୀ କହିଲେ ଆପଣ ଏହିଭଳି ଭାବରେ କହିବେ, ଆପଣ ଯାଇ କୁହନ୍ତୁ ତାଙ୍କଠୁ ଆଣନ୍ତୁ କେମିତି ସେମାନେ ଦେବେ ଦେଖିବା, ଏହିଭଳି ଭାବରେ କହିଲେ। ବଳରାମ କହିଲେ ନା ମୁଁ ଯିବି ନାହିଁ, କୃଷ୍ଣ ଯିବେ, କାହିଁକି ନା କୃଷ୍ଣ ଜାଣନ୍ତି କେମିତି ଠିକ୍ ଭାବରେ କହିବାକୁ ପଡ଼ିବ। ଭଗବାନଙ୍କର କଥା ଏଭଳି ଭାବେ ରହିଛି, ଶୈଳୀ ରହିଛି, କ'ଣ ରହିଛନ୍ତି ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ, କିନ୍ତୁ ଭଗବାନ ଏଭଳି ଭାବେ ତାଙ୍କୁ କଥା କହିଲେ, ତାପରେ ଭଗବାନଙ୍କୁ କହିବାକୁ ପଡ଼ିଲାନି ଅର୍ଜୁନ ତୁମେ ଯୁଦ୍ଧ କର ବୋଲି। ଅର୍ଜୁନ କହିଲେ ପ୍ରଭୁ କରିସେ ବଚନମ ତବ, ମୁଁ ଆପଣଙ୍କର ବଚନକୁ କାର୍ଯ୍ୟକାରୀ କରିବି। ଏଭଳି ଭଗବାନଙ୍କର ସହିତ କେହି ତୁଳନୀୟ ହୋଇପାରିବେ ନାହିଁ, ଭଗବାନ କୃଷ୍ଣଙ୍କ ସହିତ କେହି ତୁଳନୀୟ ହୋଇପାରିବେ ନାହିଁ, ଏମିତିକି ବଳରାମ ମଧ୍ୟ। ତେଣୁ ଭଗବାନ ଗଲେ ଶାନ୍ତି ଦୂତ ହିସାବରେ। ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ କଥାଟି କୁହାଯାଉଛି, ଯଦା ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, କହୁଛନ୍ତି ଯଦା ଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗାଦ କୃଷ୍ଣ ନ ତାନି ପୁଂସାମୃତାୟନାନି ରାଜୋରୁ ମେନେ କ୍ଷତ ପୁଣ୍ୟଲେସା। କହୁଛନ୍ତି ଯଦା ଚ ପାର୍ଥ, ଯୁଧିଷ୍ଠିର ମହାରାଜ ପଠେଇଲେ, ଯୁଧିଷ୍ଠିର ମହାରାଜ କହିଲେ ଆମେ ଚାହୁଁଛୁ ଶାନ୍ତି ସ୍ଥାପନ ହେଉ, ଆମେ ଚାହୁଁନୁ ଯୁଦ୍ଧ କରିବା ପାଇଁ, କିନ୍ତୁ ଆପଣ ଯାଆନ୍ତୁ ଶାନ୍ତି ସ୍ଥାପନ, ସିଏ ଆପଣ ଆମେ ଆପଣ ଆପଣ ଯାହା ଯେଉଁ ସର୍ତ୍ତରେ ଶାନ୍ତି କହିବେ ଆମେ ସେଥିରେ ରାଜି, ଏହିଭଳି ଭାବରେ କହିଲେ। କିନ୍ତୁ ଭୀମ ତ ସବୁ ପ୍ରତିଜ୍ଞା କରିଥିଲେ ନା, ଆକୁ ମାରିବି ତାକୁ ମାରିବି ସବୁ ପ୍ରତିଜ୍ଞା କରିଥିଲେ। ଏହିଭଳି ଭାବରେ ଯେତେବେଳେ ଏ ମହାଭାରତ ବିରାଟ ଷ୍ଟୋରି ରହିଛି, ଏବଂ ଦ୍ରୌପଦୀ ସେ ଆଉ ତାଙ୍କର ବେଣୀ ବାନ୍ଧୁନଥିଲେ, ବେଣୀ ଖୋଲା ରଖିଥିଲେ, ସେ ତାଙ୍କ ବେଣୀକୁ ଦେଖେଇଲେ। ଏଇଭଳି ଭାବରେ ଭଗବାନ ଆସିଲେ, ତେଣୁ ଭଗବାନ ଯେତେବେଳେ ଆସି ପହଞ୍ଚିଲେ, କୁହାଯାଏ ମହାଭାରତରେ ବର୍ଣ୍ଣନା କରାଯାଇଛି, ଏଭଳି ଭାବରେ ସେ ବିରାଟ ରାଜ୍ୟରୁ ଆସୁଛନ୍ତି କେଉଁଠିକି ନା ଯେଉଁ ହସ୍ତିନାପୁରକୁ, ବାଟ ସାରା ବହୁତ ପ୍ରକାର ତାଙ୍କୁ ସ୍ୱାଗତ କରାଯାଉଥିଲା, ବାଟ ସାରା ବହୁତ ପ୍ରକାର ସ୍ୱାଗତ କରାଯାଉଥିଲା, କିନ୍ତୁ ଭଗବାନ ସେ ସ୍ୱାଗତ ଗ୍ରହଣ କରୁନଥିଲେ। ଏବଂ ଭଗବାନଙ୍କର ମଧ୍ୟ ଏଇ ଯେଉଁ ଦୁର୍ଯ୍ୟୋଧନ ତାଙ୍କର ସମୃଦ୍ଧି ହେବେ, ଭଗବାନ ପୁତ୍ର ସାମ୍ବ ତାଙ୍କର କନ୍ୟା ଲକ୍ଷ୍ମଣାକୁ ବିବାହ କରିଥିଲେ, ତାଙ୍କର ସମୃଦ୍ଧି ହେବେ। ତଥାପି ଯେତେବେଳେ ଭଗବାନ ଆସୁଛନ୍ତି, ତାଙ୍କୁ ବହୁତ ପ୍ରକାର ସମ୍ମାନ ପ୍ରଦର୍ଶନ କରାଯାଉଛନ୍ତି କରାଯାଉଛି, ସେ କହୁଛନ୍ତି ନା ମୁଁ ବର୍ତ୍ତମାନ କ'ଣ ଯୁଧିଷ୍ଠିର ମହାରାଜଙ୍କର ଦୂତ ହିସାବରେ ଆସିଛି,
ମୁଁ ଏସବୁ ସମ୍ମାନ ଗ୍ରହଣ କରିବି ନାହିଁ। ଦୁର୍ଯ୍ୟୋଧନ କୁହାଯାଏ, ଦୁର୍ଯ୍ୟୋଧନ ବହୁତ ପ୍ରକାର ବ୍ୟବସ୍ଥା କରିଥିଲେ, ବହୁତ ପ୍ରକାର ଛପନ ଭୋଗ କରିଥିଲେ, ତିଆରି କରିଥିଲେ କୃଷ୍ଣଙ୍କୁ ଏଭଳି ଭାବରେ ଖାଇବାକୁ ଦେବା ସେ ପାଣ୍ଡବମାନଙ୍କ ପକ୍ଷ ଛାଡ଼ିକିରି ଆମ ପାଖରେ ଯୋଗଦେବେ, ଏଭଳି ଭାବରେ ଖାଦ୍ୟ ପ୍ରଦାନ କରିବା ପାଇଁ ଚିନ୍ତା କରୁଥିଲେ, ବହୁତ ପ୍ରକାର ଆୟୋଜନ କରିଥିଲେ, ରୋଷେଇବାସ କରିଥିଲେ। ସେଥିପାଇଁ ଗୋଟେ କଥା କୁହାଯାଏ, ଦୁର୍ଯ୍ୟୋଧନ କୋ ଭୋଗ ନ ଖାଓ ରୁଖ ଶାଗ ବି ଦୁର୍ଘର ଖାଓ ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେଶବ କଳିମଳ ହାରି ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଦୁର୍ଯ୍ୟୋଧନ ବହୁତ ପ୍ରକାର ବ୍ୟବସ୍ଥା କରିଥିଲା କିନ୍ତୁ ଭଗବାନ ଖାଇଲେ ନାହିଁ। ଭଗବାନ କହିଲେ ଦେଖ ଦୁର୍ଯ୍ୟୋଧନ, ଜଣେ କେତେବେଳେ ଖାଏ ନା, ଜଣଙ୍କୁ ଯେତେବେଳେ କ୍ଷୁଧା ହୁଏ କ୍ଷୁଧା ହୁଏ ସେ ଖାଇବେ, ବା ଜଣଙ୍କୁ ସମ୍ମାନ କରିକି ଯଦି ବହୁତ ପ୍ରକାର ଅନୁରୋଧ କଲେ ସେ ଖାଇବେ। ତେଣୁ ମୋର କ୍ଷୁଧା ନାହିଁ, ବା ତୁମର ମଧ୍ୟ ମୋ ପ୍ରତି ଭକ୍ତି ନାହିଁ, ତେଣୁ ମୁଁ କେମିତି ଖାଦ୍ୟ ଗ୍ରହଣ କରିବି। ଖାଇଲେ ନାହିଁ, ବରଂ ଯାଇକିରି ଦୁର୍ଯ୍ୟୋଧନଙ୍କ ଗୃହରେ ଯାଇକି ଖାଇବା ପାଇଁ ବସିଗଲେ। ଦୁର୍ଯ୍ୟୋଧନ ଗୃହରେ କୁହାଯାଏ ଦୁର୍ଯ୍ୟୋଧନ ସେହି ସମୟରେ ନଥିଲେ, ତାଙ୍କ ଗୃହରେ ନଥିଲେ, ତେଣୁ ତାଙ୍କର ପତ୍ନୀ ଏଭଳି ଦୁର୍ଯ୍ୟୋଧନ ଯଦିଓ ପ୍ରଧାନମନ୍ତ୍ରୀ ରହିଛନ୍ତି କିନ୍ତୁ ସେ ଗୋଟିଏ ପଇସା ନେଉନଥିଲେ, ଏଭଳି ଦରିଦ୍ର ଭାବରେ ସେ ଚଳୁଥିଲେ। ତେଣୁ ତାଙ୍କ ପତ୍ନୀଙ୍କର ମଧ୍ୟ ଖଣ୍ଡିଏ ଲୁଗା ଥିଲା, ତାକୁ ଧୋଇ ଶୁଖେଇ ପିନ୍ଧୁଥିଲେ, ଏଇଭଳି ଭାବରେ କୁହାଯାଏ। ତେଣୁ ଭଗବାନ ଯେତେବେଳେ ତାଙ୍କର କବାଟକୁ ବାଡ଼େଇଲେ, ସେତେବେଳେ ସ୍ନାନ କରୁଥିଲେ, ସ୍ନାନ କରୁଥିଲେ, ସେଇ ମଧ୍ୟ ଯେଉଁ ଧୋତି ସେଉଁ ଶାଢ଼ୀ ପିନ୍ଧିଥିଲେ ସେ ମଧ୍ୟ ଛିଣ୍ଡି ଯାଇଛି, ବିଭିନ୍ନ ସ୍ଥାନରେ ସବୁ ଚିରା ରହିଛି, ଏଭଳି ଭାବରେ ସେ ପିନ୍ଧୁଥିଲେ। କିନ୍ତୁ ସେଇଥିରେ ସେ ଆସି ପହଞ୍ଚିଗଲେ, ଦେଖିଲା ବେଳକୁ ଭଗବାନ ସେ ମୋହିତ ହୋଇଗଲେ, ଭାବର ସହିତ କ'ଣ ଦେବେ। ତେଣୁ ଭଗବାନ ଦେଖିକି ତାଙ୍କର ଅବସ୍ଥାକୁ, ଭଗବାନ ତାଙ୍କର ଉତ୍ତରୀ ଯେଉଁ ରହିଛି ସେ ଉତ୍ତରୀକୁ ପ୍ରଦାନ କଲେ ତାଙ୍କୁ। ତେଣୁ ସେ ଉତ୍ତରକୁ ଘୋଡ଼ି ହେଇକିରି ତାଙ୍କୁ ଭଗବାନ କ'ଣ ଖାଇବାକୁ ଦେବେ, ଦେଖିଲା ବେଳକୁ ତାଙ୍କ ପାଖରେ ଗୋଟେ କଦଳୀ ଥିଲା, କଦଳୀ କାନ୍ଦିଟେ ବା କ'ଣ ଗୋଟେ ଥିଲା, ଏମିତି କଦଳୀ କିଛି ଥିଲା। ତେଣୁ ସେ କଦଳୀକି ଦେଉଛନ୍ତି, କିଭଳି ଦେଉଛନ୍ତି, ଭଗବାନଙ୍କୁ କଦଳୀ ଦେଉଛନ୍ତି, କଦଳୀକି ଫିଙ୍ଗି ଦେଇକିରି କଦଳୀ ଚୋପାକୁ ଦେଉଛନ୍ତି, ଭଗବାନ ସେଇଭଳି ଭାବେ କଦଳୀ ଚୋପାକୁ ଗ୍ରହଣ କରୁଛନ୍ତି ଖାଦ୍ୟ। ଏହି ସମୟରେ ଆସି ପହଞ୍ଚିଗଲେ ବିଦୁର, ଆସି ପହଞ୍ଚିଗଲେ ବିଦୁର, ଦେଖିକି ଆସେ ବିଦୁର ତାଙ୍କ ପତ୍ନୀ କହୁଛି କ'ଣ ତୁମେ କରୁଛ, ଭଗବାନ କ'ଣ ଖାଇବାକୁ ଦେଉଛ, ଏଭଳି ଏ ଭାବର କଥା। ଯାହା ହଉ, ଭଗବାନ ସେଇଠି ଯାଇ ବିଦୁରଙ୍କର ଯେଉଁ କୋଳରେ ମଥା ରଖିକି ଶୟନ କରୁଛନ୍ତି, ଏସବୁ କଥା ରହିଛି। ଯାହା ହଉ, ଏ ଯେଉଁ କହିଛି ଭଗବାନ କହିଲେ ପାଣ୍ଡବମାନଙ୍କୁ, ଯଥାହାସ ପାର୍ଥ ପ୍ରହିତ ସଭାୟାମ ଜଗତଗୁରୁ ଜାହାନି ଜଗହାତ କୃଷ୍ଣ, ଜଗତଗୁରୁ ସିଏ ସମସ୍ତଙ୍କର ମଙ୍ଗଳ କରିବା ପାଇଁ ସେ ଚାହୁଁଛନ୍ତି। ଏଇ ଏଇ ଶିକ୍ଷା ମାଧ୍ୟମରେ ସେଇ ଜଗତଗୁରୁ ଆମକୁ ଶିକ୍ଷା ପ୍ରଦାନ, ଆମର ମଙ୍ଗଳ ପାଇଁ ଚାହୁଁଛନ୍ତି। ଏଠି ଶବ୍ଦ ବ୍ୟବହାର କରାଯାଇଛି ମାମକା, ତାଙ୍କର କଥା ଅନୁସାରେ ଯେଉଁମାନେ ଚଳିବେ ସେମାନେ ହେଉଛନ୍ତି ତାଙ୍କର ନିଜଜନ ମାମକା, ଆମର ମଙ୍ଗଳ ପାଇଁ ସେ ଚାହୁଁଛନ୍ତି ଭଗବାନ, କିନ୍ତୁ ଆମେ ଗ୍ରହଣ କରୁନାହିଁ, ଆଉ କେମିତି ଆମର ତାଙ୍କ ଆମେ ଆମେ ତାଙ୍କର ହେଇପାରିବା, ଆମେ ଏଇଭଳି ଭାବେ ଦୁଃଖ କଷ୍ଟ ଭୋଗ କରିବା, ଭଗବାନ ଚାହାନ୍ତି ନାହିଁ ଆମେ ଦୁଃଖ କଷ୍ଟ ଭୋଗିବା ବୋଲି। ତେଣୁ ସେଇଠି କୁହାଯାଉଛି ଜଗତଗୁରୁ ଜାହାନି ଜଗାଦ କୃଷ୍ଣ, ଭଗବାନ ଆସିଲେ ବିରାଟ ରାଜ୍ୟରୁ ଆସିଲେ, ହସ୍ତିନାପୁରକୁ ଆସିଲେ, ଜଗତଗୁରୁ ଜାହାନି ଜଗାଦ କୃଷ୍ଣ ନ ତାହାନି ପୁଂସା ଅମୃତା ୟନାନି, ଭଗବାନ ଯେତେବେଳେ କଥା କହୁଥିଲେ ଅମୃତପୂର୍ଣ୍ଣ କଥା, ସେଠି ଯେଉଁ ଭୀଷ୍ମଦେବ ଥିଲେ ବିଦୁର ଥିଲେ ଏମାନଙ୍କୁ ସେଠି ଅମୃତ ଭଳି ଲାଗୁଥିଲା, ଦ୍ରୋଣାଚାର୍ଯ୍ୟ ଥିଲେ ଅମୃତ ଭଳି ଲାଗୁଥିଲା, କିନ୍ତୁ ଦୁର୍ଯ୍ୟୋଧନକୁ ଏଇଟା ବିଷ ଭଳି ଲାଗିଲା, ସେ ଗ୍ରହଣ କଲେ ନାହିଁ। ନ ତାହାନି ପୁଂସା ଅମୃତା ୟନାନି କ'ଣ, ନ ତାହାନି ପୁଂସା ଅମୃତା ୟନାନି ରାଜରୁ ମେନେ କ୍ଷେତପୁଣ୍ୟ ଲେସା, ରାଜା ଏ ଯେଉଁ ଯୁଧିଷ୍ଠିର ଦୁର୍ଯ୍ୟୋଧନ ଏଇଟାକୁ ଗ୍ରହଣ କଲେ ନାହିଁ, ତେଣୁ ତାଙ୍କର ଯେତିକି ପୁଣ୍ୟ ଥିଲା ସବୁ ନଷ୍ଟ ହୋଇଗଲା। ତେଣୁ ଭଗବାନ କହିଲେ ଏ ସମଗ୍ର, ଭଗବାନ କହିଲେ ମୁଁ ବର୍ତ୍ତମାନ ଯୁଧିଷ୍ଠିର ମହାରାଜାଙ୍କ ଦୂତ ହିସାବରେ ଆସିଛି, ମୁଁ କିଛି ଗ୍ରହଣ କରିବି ନାହିଁ, ମୋର କଥା ଶୁଣିସାରନ୍ତୁ, ତାହାପରେ ଯାହା ଡିସାଇଡ଼ ହେଲା ପରେ ଯାହା ମୁଁ କରିବି। କ'ଣ ସେ ଯୁଧିଷ୍ଠିର ଦୁର୍ଯ୍ୟୋଧନ କହିଲେ ଆପଣ ଆଗ ଖାଇସାରନ୍ତୁ, ତାପରେ ଆପଣ ସମୁଦି ଆପଣ ଆମର କଥା, ଭଗବାନ ଶୁଣିଲେ ନାହିଁ। ଭଗବାନ କହିଲେ ଦେଖନ୍ତୁ, ଏ ସମଗ୍ର ବିଶ୍ୱ ହେଉଛି ତାଙ୍କର, ସମଗ୍ର ପୃଥିବୀ, ସମଗ୍ର ପୃଥିବୀର ସମ୍ରାଟ ଥିଲେ ଯୁଧିଷ୍ଠିର ମହାରାଜ। ଯୁଧିଷ୍ଠିର ମହାରାଜ ଯେତେବେଳେ ପାଣ୍ଡବମାନେ ଧୃତରାଷ୍ଟ୍ର
ତାଙ୍କ ପ୍ରତି ଏଭଳି ଭାବରେ ରହିଥିଲା, ବିରୋଧ କରୁଥିଲେ, ତାଙ୍କୁ କୌଣସି ରାଜ୍ୟ ପ୍ରଦାନ କରିନଥିଲେ, ଯଦିଓ ସେ ଯୁବରାଜ ହେବା କଥା, କାରଣ ତାଙ୍କ ପିତା ପାଣ୍ଡୁ ହେଉଛନ୍ତି ରାଜା ଥିଲେ, ସମଗ୍ର ପୃଥିବୀର ରାଜା ଥିଲେ, ଯାହା ହଉ ସିଏ ତାଙ୍କୁ କିଛି ଦେଉନଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା, ଯେଉଁ କ'ଣ ଲାକ୍ଷାଗୃହ ବାରଣାସୀରେ ବାରଣାବ୍ରତ କରାଯାଇଥିଲା, ସେଇଠି ସେ ଉଦ୍ଧାର ପାଇଯାଇଥିଲେ, ଉଦ୍ଧାର ପାଇକରି ଆସିକି ସେ ବିବାହ କରିଥିଲେ ଦ୍ରୌପଦୀଙ୍କୁ, ଦ୍ରୌପଦୀ ରାଜାଙ୍କର କନ୍ୟାଙ୍କୁ ବିବାହ କଲା ପରେ ଧୃତରାଷ୍ଟ୍ର ମହାରାଜ ଭୟ କରିକି ତାଙ୍କୁ ଗୋଟେ ଅଧା ରାଜ୍ୟ ଦେଲେ, ଅଧା ନୁହଁ ଗୋଟେ କିଛି ସମାନ ପରିମାଣ ଦେଲେ, ସେଇଟା ହେଉଛି ଖାଣ୍ଡବପ୍ରସ୍ଥ। ଖାଣ୍ଡବପ୍ରସ୍ଥ କହିଲେ ସେଇଟା ମରୁଭୂମି, ସେ ମରୁଭୂମିକୁ ଭଗବାନ ସେଇଟାକୁ ପରିଣତ କଲେ ଇନ୍ଦ୍ରପ୍ରସ୍ଥରେ। ବର୍ତ୍ତମାନ ଯେଉଁ ଦିଲ୍ଲୀ ରହିଛି ସେଇଟା ହେଉଛି ଇନ୍ଦ୍ରପ୍ରସ୍ଥ, ସେ ସମୟରେ ଇନ୍ଦ୍ରପ୍ରସ୍ଥ, ଇନ୍ଦ୍ରପ୍ରସ୍ଥ କରିଦେଲେ ଭଗବାନ, ଖାଣ୍ଡବପ୍ରସ୍ଥକୁ ଭଗବାନ ଇନ୍ଦ୍ରପ୍ରସ୍ଥ କରିଦେଲେ। ଆମେ ଏଇଟା ଶୁଣିଥିଲେ, ପୂର୍ବରୁ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, କାହାର ମନେ ଥିବ କି ନଥିବ, କିନ୍ତୁ ଆମେ କହୁଛେ ଆମର ମନେ ଅଛି ସବୁ। ତେଣୁ ଏଇଭଳି ଭାବରେ ଇନ୍ଦ୍ରପ୍ରସ୍ଥ କରିଦେଇକରି ସେ କଲେ ରାଜସ୍ୱ ଯଜ୍ଞ କଲେ। ରାଜସ୍ୱ ଯଜ୍ଞରେ ସମଗ୍ର ପୃଥିବୀର ରାଜାମାନେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ। ତେଣୁ ଭଗବାନ ସେ କଥା କହୁଛନ୍ତି, ସମଗ୍ର ପୃଥିବୀ ହେଉଛି ତାଙ୍କର, ଆପଣ ସବୁ ଫେରାଇ ଦିଅନ୍ତୁ ତାଙ୍କୁ। କିନ୍ତୁ ସେଥିରେ ରାଜି ହେଲେ ନାହିଁ ଦୁର୍ଯ୍ୟୋଧନ। ତେଣୁ ଭଗବାନ ପୁଣି ଅଲ୍ଟରନେଟିଭ୍ ଦେଲେ, ଅନ୍ତତଃ ପକ୍ଷେ ଅଧା ଦିଅନ୍ତୁ, ସେଇଠାରେ ମଧ୍ୟ ରାଜି ହେଲେ ନାହିଁ। ତେଣୁ ସେ କହିଲେ ଠିକ୍ ଅଛି, ସେମାନେ ପାଞ୍ଚ ଭାଇ ଅଛନ୍ତି, ପାଞ୍ଚ ଖଣ୍ଡ ଗ୍ରାମ ଦିଅନ୍ତୁ। ସେ ପାଞ୍ଚ ଖଣ୍ଡ ଗ୍ରାମର ମଧ୍ୟ ବର୍ଣ୍ଣନା କରାଯାଇଛି ମହାଭାରତରେ, ସେ କ'ଣ କ'ଣ ଗ୍ରାମ ସେ ମାଗିଥିଲେ। ଚାରିଖଣ୍ଡ ଗ୍ରାମ ମାଗିଥିଲେ, ଆଉ ଗୋଟେ ତା ଦେହରୁ ଗୋଟିଏ ଥିଲା ଯେଉଁଠି ବାରଣାବ୍ରତ, ଯେଉଁ ସ୍ଥାନରେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା, ବର୍ତ୍ତମାନ ବାରଣାସୀ ହେଉଛି ସେ ବାରଣାବ୍ରତ, ଏବଂ ଆଉ ଯେକୌଣସି ଗୋଟିଏ ଗ୍ରାମ ହେଉ, ପାଞ୍ଚ ଖଣ୍ଡ ଏଇଭଳି ଭାବରେ ମାଗିଥିଲେ। କିନ୍ତୁ ଦୁର୍ଯ୍ୟୋଧନ କହିଲେ ପାଞ୍ଚ ଖଣ୍ଡ ଗ୍ରାମ କ'ଣ, ବିନା ଯୁଦ୍ଧେ ସୂଚକ୍ରେ ମେଦିନୀ ଦେବି ନାହିଁ, ସୁଇ ଛୁଞ୍ଚିରେ ଫୁଟିଲେ ଯେତିକି ଜାଗା ନବ ଭୂମିରେ ସେତିକି ଜାଗା ଦେବେ ନାହିଁ, ଏଇଭଳି ଭାବରେ କହିଲେ। ତେଣୁ ଭଗବାନ ଫେରି ଆସିଲେ, ତେଣୁ ଯୁଦ୍ଧ ଘୋଷଣା ହେଲା। ଏଇଭଳି ଭାବରେ କଥା ଭଗବାନଙ୍କର, ଏଇଭଳି ଭଗବାନ ଚାହାନ୍ତି ଶାନ୍ତି ପ୍ରସ୍ତାବ ଯାଇଥିଲେ ପାଣ୍ଡବମାନେ, ଅଜାତଶତ୍ରୁ ଏଇ ପଏଣ୍ଟ ଆସିଲା, ଯୁଧିଷ୍ଠିର ମହାରାଜ ଏହିଭଳି ଭାବରେ ଅଜାତଶତ୍ରୁ ଶାନ୍ତା, ଯିଏ ଭଗବାନ ଭକ୍ତ ସେମାନେ ହେଉଛନ୍ତି ବା ସାଧୁ, ସେମାନେ ହେଉଛନ୍ତି ଶାନ୍ତ। ଶାନ୍ତ ବିଷୟରେ କୁହାଯାଇଛି, କେହି ଶାନ୍ତ ହୋଇପାରିବେ ନାହିଁ, ଏମିତିକି ଜ୍ଞାନୀ ବି ଶାନ୍ତ ହୋଇପାରିବେ ନାହିଁ, କର୍ମୀ ଶାନ୍ତ ହୋଇପାରିବେ ନାହିଁ, ଯୋଗୀ ଶାନ୍ତ ହୋଇପାରିବେ ନାହିଁ, ଏକମାତ୍ର ଶାନ୍ତ ହେବେ କିଏ, ଭଗବାନ ଭକ୍ତ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଯେଉଁମାନେ କର୍ମକାଣ୍ଡ ଧାରାରେ ସବୁ କେମିତି ଉନ୍ନତ ଲୋକକୁ ଯିବେ ଚିନ୍ତା କରୁଛନ୍ତି, ସେମାନେ କେବେ ଶାନ୍ତି ପାଇପାରିବେ ନାହିଁ, କାରଣ ତାଙ୍କର କାମନା ରହିଛି, ଏବଂ ଏମାନେ ହେଉଛି ଭୁକ୍ତି। ମୁକ୍ତି କହିଲେ ଜ୍ଞାନୀମାନେ ମୁକ୍ତି ଚାହାନ୍ତି, ସେମାନେ ଯେହେତୁ କାମନା ରହିଛି ସେମାନେ ମଧ୍ୟ ଶାନ୍ତ ହୋଇପାରିବେ ନାହିଁ, ଏବଂ ସିଦ୍ଧିକାମୀ କହିଲେ ଅଷ୍ଟାଙ୍ଗ ଯୋଗୀ, ସେମାନେ ସବୁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ତାଙ୍କର ସେସବୁ କାମନା ରହିଛି, ସେମାନେ ଶାନ୍ତି ପାଇପାରିବେ ନାହିଁ, କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ, ଭଗବାନ ଭକ୍ତଙ୍କର କୌଣସି କାମନା ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ଭଗବାନଙ୍କ, ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନି ସ୍ୱରେ ଭବତା ଭକ୍ତି ରହିତ କୃତୈ। ଆମେ କେମିତି ପ୍ରାର୍ଥନା କରିବା, ସେଇ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ଆମକୁ ଶିକ୍ଷା ଦେଉଛନ୍ତି, ଆମେ ସବୁଦିନ ସକାଳୁ ସେଇଟା ପ୍ରାର୍ଥନା କରୁଛେ ଶିକ୍ଷା ସକମ, ଏହିଭଳି ଭାବରେ ପ୍ରାର୍ଥନା କରିବା, କିଛି କାମନା ନାହିଁ, ଇଏ ହେଉଛି ଭକ୍ତ। ତେଣୁ ଏଇଟା ହେଉଛି ଭକ୍ତର ଲକ୍ଷଣ, ହେଉଛି ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଗୁଣ, ଭଗବାନ ଭକ୍ତଙ୍କର କୌଣସି କାମନା ନାହିଁ, ତେଣୁ ସେ ଶାନ୍ତ, ଇଏ ହେଉଛି ସାଧବ ସାଧୁ ସାଧୁ ଭୂଷଣ, ଏଇ ସାଧୁର ଲକ୍ଷଣ ହେଉଛି ଏଇଟା, ଇଏ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ପୁଣି ରହିଛି, ଆମେ ସେ ପରେ କେତେବେଳେ କହିବା। ତେଣୁ ଏଇଠି କୁହାଯାଉଛି ଯେ ଇଏ ହେଉଛି ସହିବାଟା ହେଉଛି ସାଧୁର ଲକ୍ଷଣ, ସାଧୁର ଗୁଣ। ଏଠି ଭଗବାନ ସେ କଥା କହିଲେ ଯେ ତମ ପ୍ରତି ଅପରାଧ କଲେ ମାନେ ମଧ୍ୟ ବିପ୍ରମ କୃତାଗସମପି ନୈବ ଦୃହତ ମାମକା, ଭଗବାନ ଯଦିଓ ଯାଦବମାନଙ୍କୁ ସମ୍ବୋଧନ କରୁଛନ୍ତି ମାମକା, କିନ୍ତୁ ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ମାମକା ଶବ୍ଦର ଅର୍ଥ ହେଉଛି ତାଙ୍କର ଯେ ନିଜ ଜନ, ତାଙ୍କର ଯେ ଭକ୍ତ ସେମାନେ ହେଉଛନ୍ତି ତାଙ୍କର ନିଜ ଜନ, ତାଙ୍କର ଉପଦେଶ ଅନୁସାରେ ଯେଉଁମାନେ କାର୍ଯ୍ୟ କରିବେ ସେମାନେ ତାଙ୍କ ମାମକା, ମୋର ନିଜର ମମ, ମୋର ଏମାନେ ସବୁ ବ୍ୟକ୍ତି, ଭାଗବତ ନବମ ସ୍କନ୍ଦରେ ଏ କଥାଟି ରହିଛି, ଯେତେବେଳେ କ'ଣ ଯେଉଁ ରହିଛନ୍ତି ଦୁର୍ବାସା, ସେ ଗୋଟେ ଅପରାଧ କରୁଥିଲେ, ସେ ଗୋଟେ ଅପରାଧ କରିଥିଲେ କାହା ପ୍ରତି ନା, ସେ କରିଥିଲେ ଅମ୍ବରୀଶ ମହାରାଜଙ୍କ ପ୍ରତି, ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ଅପରାଧ କ'ଣ, ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ଆଜିର ଦ୍ୱାଦଶୀ ତିଥି, ଏହିଭଳି ଗୋଟେ ଦ୍ୱାଦଶୀ ତିଥିରେ ବୃନ୍ଦାବନରେ ଆସି ପହଞ୍ଚିଗଲେ ଅମ୍ବରୀଶ ମହାରାଜ। ଏକ ବର୍ଷ କାଳ ଏଇ ବ୍ରତଟି କରୁଥିଲେ, ଏକାଦଶୀ ବ୍ରତ କରିଥିଲେ, ଦ୍ୱାଦଶୀ ତିଥିରେ ପାରଣା କରିବା ପାଇଁ ଯାଉଛନ୍ତି। ଆଜିର ଆମେ ପାରଣା କଲେ ସେଇଭଳି ଭାବରେ ସେ ପାରଣା କରିବା ପାଇଁ ଯାଉଛନ୍ତି। ସେହି ସମୟରେ ଆସି ପହଞ୍ଚି ବହୁତ ଦାନ ଧର୍ମ ସବୁ କରିଛନ୍ତି, କେତେ କଥା ଭାଗବତ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଏ ବିସ୍ତାର ଭାବରେ, କିନ୍ତୁ ଆମର ସମୟ ସରିଗଲାଣି, ଆମେ କହିପାରିବା ନାହିଁ। ତେଣୁ ଏହିଭଳି ଭାବରେ ଯେତେବେଳେ ସେ ପାରଣା କରିବା ପାଇଁ ବସୁଛନ୍ତି, ଯାଇ ପହଞ୍ଚିଗଲେ ଦୁର୍ବାସା। ଦୁର୍ବାସା ପହଞ୍ଚିଗଲେ ତାଙ୍କୁ ସେ ନିମନ୍ତ୍ରଣ କଲେ, ଆଜ୍ଞା ଆସନ୍ତୁ ପ୍ରସାଦ ପାଇବା। ଏଇଭଳି ଭାବେ ସେ କହିଲେ ମୁଁ ଟିକେ ସ୍ନାନ କରି ଆସୁ, କହିକି ଯାଇକି ଯମୁନାରେ ସ୍ନାନ କରୁଛନ୍ତି। ଜାଣି ଶୁଣିକିରି ଆମେ କହିଲେ ନା, ସକାଳେ 5:44-9:44 ଗୋଟେ ପାରଣା ଟାଇପ୍, ସେଇଭଳି ଭାବରେ ଇଏ ଜାଣି ଶୁଣିକିରି ବିଳମ୍ବ କରୁଛନ୍ତି, କାରଣ ତାଙ୍କର ଅମ୍ବରୀଶ ମହାରାଜ ପ୍ରତି ଦ୍ୱେଷ ଥିଲା। ଇଏ ଜଣେ କ'ଣ, ଇଏ ଜଣେ ଯୋଗୀ, ସେ ଜଣେ ରାଜା, ବହୁତ ନିଚସ୍ତରର ବୋଲି ସେ ଚିନ୍ତା କରୁଥିଲେ। ଯୋଗୀମାନେ ବହୁତ ଉନ୍ନତ ସ୍ତରର, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ତେଣୁ ଜାଣିଶୁଣି ବିଳମ୍ବ କଲେ, ଦେଖିବା କ'ଣ କରୁଛି ଅମ୍ବରୀଶ, ଏଇଭଳି ଭାବରେ ଚିନ୍ତା କରିକିରି ଡେରି କଲେ। ଏଣେ ଅମ୍ବରୀଶ ମହାରାଜ ଚିନ୍ତା କଲେ କ'ଣ କରିବା, ପାରଣା ନକଲେ ବ୍ରତ ନଷ୍ଟ ହୋଇଯିବ, କିନ୍ତୁ ଯଦି ପାରଣା କରିବା ତାହେଲେ ଅତିଥିଙ୍କର ଅସମ୍ମାନ ହେବ, ସେ ସୀତାରାମ ଲୋକ ହନୁମାନ ଯୋଉ କି। ତେଣୁ ଏଇଭଳି ଭାବରେ ସେ ବ୍ରାହ୍ମଣମାନଙ୍କୁ ପଚାରିଲେ, ମୋର କ'ଣ କର୍ତ୍ତବ୍ୟ, ବ୍ରାହ୍ମଣମାନେ କ'ଣ କହିବେ ଏଇ ପରିସ୍ଥିତିରେ। ତେଣୁ ଭଗବାନ ଭକ୍ତ ଯିଏ ସବୁ ଜାଣନ୍ତି, ତେଣୁ ସେ ଗଣ୍ଡୁଏ ଜଳ ତୁଳସୀ ଗ୍ରହଣ କଲେ, ଜଳଟା ଖାଦ୍ୟରେ ଯିବ, ପୁଣି ମାନେ କ'ଣ ଆହାରରେ ଯିବ, ଅନାହାରରେ ଯିବ, ତେଣୁ ସେ ଜଳ ତୁଳସୀ ଗଣ୍ଡୁଏ ପାଖରେ ଅପେକ୍ଷା କଲେ, ଏ କଥା ଜାଣିପାରିଲେ। ଜାଣିକରି ସାଙ୍ଗେ ସାଙ୍ଗେ ଏତେ କ୍ରୋଧ ପ୍ରକାଶ କଲେ, ନିଜର ଗୋଟେ ଜଟା ଛିଣ୍ଡେଇକରି କୃତିଆ ନାମକ ଗୋଟେ ରାକ୍ଷସୀ ତିଆରି କଲେ ତାକୁ ହତ୍ୟା କରିବା ପାଇଁ, ଅଗ୍ନି ସାକ୍ଷାତ ଅଗ୍ନିକୁ ତିଆରି କଲେ। କିନ୍ତୁ ଅମ୍ବରୀଶ ମହାରାଜଙ୍କର କୌଣସି ଭୟ ନାହିଁ, ସେ ଗୋଟିଏ ପାଦ ବି ପଶ୍ଚାତପଦ ହେଲେ ନାହିଁ। କିନ୍ତୁ ଭଗବାନ ସୁଦର୍ଶନ ଚକ୍ର ଆସିକରି ସେ ତାକୁ ହତ୍ୟା କରିଦେଲା, ସେ ଅଗ୍ନିକୁ ହତ୍ୟା କରିଦେଲା, ଜାଳିଦେଲା, ଅଗ୍ନିକୁ ଜାଳିଦେଲା। ଏବଂ ଦୁର୍ବାସା ମୁନିଙ୍କ ପଛରେ ଧାଇଁଲା, ତେଣୁ ଦୁର୍ବାସା ମୁନି ଏଇଭଳି ଭାବରେ ରକ୍ଷା ତ୍ରାହି ତ୍ରାହି ବୋଲି କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ। ଏମିତିକି ଗର୍ଭଧକ ଜଳରେ ପ୍ରବେଶ କଲେ ମଧ୍ୟ ସେ ଅଗ୍ନି ତାପରୁ ସେ ମୁକ୍ତ ହୋଇପାରିଲେ ନାହିଁ, ଜଳ ସବୁ ଉତ୍ତପ୍ତ ହେବା ପାଇଁ ଲାଗିଲା। ତେଣୁ ଅନ୍ତିମରେ ଯେତେବେଳେ ସେ ଭଗବାନ ବୈକୁଣ୍ଠରେ ଯାଇ ପହଞ୍ଚିଗଲେ ବିଷ୍ଣୁଙ୍କ ପାଖରେ, ଶିବଜୀ କହିଲେ ତୁମେ ଏଇ ଚକ୍ର ହେଉଛି ବିଷ୍ଣୁଙ୍କର, ତାଙ୍କ ପାଖକୁ ଯାଅ, ସେ କିଛି ସାହାଯ୍ୟ କରିପାରନ୍ତି। ଶିବଙ୍କ ଅନୁସାରେ ଆସୁଛନ୍ତି ଦୁର୍ବାସା, କିନ୍ତୁ ଭଗବାନ ମନା କରିଦେଲେ ନା। ସେହି ପ୍ରସଙ୍ଗରେ ଏ ଶ୍ଳୋକଟି ରହିଛି, ସେ କହୁଛନ୍ତି ଅହଂ ଭକ୍ତ ପରାଧୀନ ଇ ଅସ୍ୱତନ୍ତ୍ର ଇବ ଦିଜ ସାଧୁବୀର ଗସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ଭଗବାନ ଏ କଥା କହିଲେ, ମୁଁ ହେଉଛି ମୋର ଭକ୍ତର ଅଧୀନ, ତେଣୁ ଅହଂ ଭକ୍ତ ପରାଧୀନ, ମୁଁ ହେଉଛି ଅସ୍ୱତନ୍ତ୍ର। ଭଗବାନ ଯଦିଓ ପୂର୍ଣ୍ଣ ସ୍ୱତନ୍ତ୍ର, କିନ୍ତୁ ସିଏ କହୁଛନ୍ତି ମୁଁ ଅସ୍ୱତନ୍ତ୍ର, ମୋର ସାଧୁମାନେ ମୋର ହୃଦୟକୁ ଅଧିକାର କରି ନେଇଛନ୍ତି। ଏବଂ ଖାଲି ଯେ ସାଧୁମାନେ ମୋର ପ୍ରିୟ ତାହା ନୁହଁ, ତାଙ୍କର ଜନମାନେ ମଧ୍ୟ ମୋର ନିଜ ଜନ। ତେଣୁ ସେହିଭଳି ଭାବରେ ଆମେ ଯେଉଁମାନେ ଭଗବାନ ଭକ୍ତଙ୍କର ଯେଉଁମାନେ ନିଜ ଜନ ମଧ୍ୟ, ସେମାନେ ମଧ୍ୟ ଭଗବାନଙ୍କ ନିଜ ଜନ ମାମକା। ତେଣୁ ଏହିଭଳି ଭାବରେ କହିବାରୁ ସେ ଯାଇକରି ପୁଣି ଭୁଲ ମାଗିଲେ, ଭୁଲ ମାଗିଲା ପରେ ସବୁ ସେ ରକ୍ଷା ପାଇଲେ, ଏସବୁ କଥା ରହିଛି। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ହେଉଛି ମାମକା, ଭଗବାନ ତାଙ୍କର ଯେଉଁମାନେ ଭଜନ କରିବେ, ଭଗବାନ ତାଙ୍କର ଭାବନା ହେଉଛି କ'ଣ ନା, ଏମାନେ ମୋର ବ୍ୟକ୍ତି, ମୋର ଜନ ମାମକା। ଭଗବାନଙ୍କ ଯଦି ଆମେ ଜନ ହୋଇଗଲେ ତାହେଲେ ଆମର ସମସ୍ୟାର ସମାଧାନ ହୋଇଗଲା, ସମଗ୍ର ଭୌତିକ ଜଗତରେ ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ ହୋଇଗଲା। ଭଗବାନ ଆମର ନିଜ ଜନ ହୋଇଗଲେ ଆଉ କ'ଣ ସମସ୍ୟା ରହିବ, ଆଉ କୌଣସି ସମସ୍ୟା ରହିବ ନାହିଁ, ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ତେଣୁ ଏ ମାମକା ଶବ୍ଦ କୁହାଯାଏ, ଭଗବାନ ନିଜେ କହୁଛନ୍ତି ମାମକା। ତେଣୁ କେତେ ଆପଣ ଚିନ୍ତା କରନ୍ତୁ, କେତେ ଭକ୍ତମାନଙ୍କୁ ସେ କେତେ ଭଲ ପାଉଛନ୍ତି, ମାମକା ନିଜର ବୋଲି ସେ ଚିନ୍ତା କରୁଛନ୍ତି। ତେଣୁ ଆମେ ଯଦି ତାଙ୍କ ଶିକ୍ଷା ଅନୁସାରେ କାର୍ଯ୍ୟ କରିବା ସେ ଆମ ଉପରେ ପ୍ରୀତ ହେବେ, ତାଙ୍କର ଶିକ୍ଷା ଅନୁସାରେ ଯଦି ଆମେ କାର୍ଯ୍ୟ ନ କରିବା ସେ କେମିତି ପ୍ରୀତ ହେବେ।
ତେଣୁ ସେହିଭଳି ଭାବରେ ଆମେ ସେହିଭଳି ଭାବରେ ଭଗବାନଙ୍କୁ ତ ସିଧାସଳଖ ଆମେ ନିଜଜନ ହୋଇପାରିବା ନାହିଁ, ଭଗବାନଙ୍କୁ ଯେଉଁମାନେ ନିଜଜନ ତାଙ୍କର ଆମେ ନିଜଜନ ହେବା, ଯେମିତି ପ୍ରଭୁପାଦ ମହାରାଜ ଗୁରୁଦେବ ସେମାନେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେହି ନିର୍ଦ୍ଦେଶ ଅନୁସାରେ ଆମେ କାର୍ଯ୍ୟ କରିବା, ତାହେଲେ ସିଏ ମଧ୍ୟ ଆମ ଉପରେ ପ୍ରୀତ ହେବେ, ଖୁସି ହେବେ, ସିଏ ଖୁସି ହେଲେ ଭଗବାନ ମଧ୍ୟ ଆମ ଉପରେ ଖୁସି ହେବେ। ତେଣୁ ଆମର ଦାୟିତ୍ୱ ହେଉଛି ଏଇଟା, ଭଗବାନ ପ୍ରଭୁପାଦ ମହାରାଜ ଯେଉଁ ସବୁ ନିର୍ଦ୍ଦେଶ ଦେଇଛନ୍ତି ସେସବୁ ଶୁଣିବା, ସେ ଅନୁସାରେ ଭାଗବତରେ ଭଗବାନ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେସବୁ ଶୁଣିବା, ସେ ଅନୁସାରେ କାର୍ଯ୍ୟ କରିବା। ପ୍ରଭୁପାଦ ମହାରାଜ ସବୁ ନିୟମ କରିଛନ୍ତି, ସକାଳ 4:30 ଆରମ୍ଭ କରି ରାତି 8:30 ପର୍ଯ୍ୟନ୍ତ ସବୁ ନିୟମ କରିଛନ୍ତି। ଏ ନିୟମ ଅନୁସାରେ କାର୍ଯ୍ୟ କଲେ ପ୍ରଭୁପାଦ ଆମ ଉପରେ ଖୁସି ହେବେ, ଗୁରୁଦେବ ଆମ ଉପରେ ଖୁସି ହେବେ, ଏବଂ ପ୍ରଭୁପାଦ ଗୁରୁଦେବ ଖୁସି ହେଲେ ଭଗବାନ ମଧ୍ୟ ଆମ ଉପରେ ଖୁସି ହେବେ, ତେଣୁ ଆମକୁ ତାଙ୍କ ପାଖକୁ ନେବେ। ତେଣୁ ମାମକା ଶବ୍ଦରୁ ଏଇଠୁ ଆମେ ଜାଣିବା କେତେ ନିଜର ବୋଲି ଭାବୁଛନ୍ତି ମାମକା। ମୋର ବ୍ୟକ୍ତି ସେମାନେ ତାଙ୍କୁ ଯାଦବମାନଙ୍କୁ ସମ୍ବୋଧନ କରି କହୁଛନ୍ତି ମାମକା ଏଇଟାକୁ ତୁମେ ଦ୍ରୋହ କରିବ ନାହିଁ, ବ୍ରାହ୍ମଣପାତି ଦ୍ରୋହ କରିବ ନାହିଁ। ତେଣୁ ମାମକା କହିଲେ ଆଚାର୍ଯ୍ୟମାନେ କହୁଛନ୍ତି କେବଳ ଯାଦବମାନଙ୍କ କହୁନାହାନ୍ତି, ଯେଉଁମାନେ ତାଙ୍କର ନୀତି ଅନୁସରଣ କରିବେ ତାଙ୍କର ଶିକ୍ଷାକୁ ଗ୍ରହଣ କରିବେ ସେମାନେ ମଧ୍ୟ ତାଙ୍କର ଭକ୍ତମାନେ ମଧ୍ୟ ତାଙ୍କର ନିଜଜନ କହିଲେ ନା, ମୁଁ ହେଉଛି ଭକ୍ତଙ୍କର, ମୋର ଭକ୍ତମାନେ ମୋର ନିଜର, ତାଙ୍କର ଅଧୀନରେ ମୁଁ ରହିଥାଏ। ତେଣୁ ଏଠି କହୁଛନ୍ତି ଗ୍ନହନ୍ତଂ ବହୁ ସପନ୍ତଂ ବା, ଯାଦବମାନେ କହିବେ ଠିକ୍ ଅଛି ଅପରାଧ କଲେ, କିଛି ଗୋଟେ ସାମାନ୍ୟ ଅପରାଧ କଲେ ଆମେ ସହିଯିବା, କିନ୍ତୁ ଯଦି ସେ ଆମକୁ ଗ୍ରହନ୍ତମ ଆମକୁ ଯଦି ବାଢ଼େଇବେ, ଗ୍ରହନ୍ତମ କହିଲେ ଗ୍ରହନ୍ତମ ଶବ୍ଦର ଅର୍ଥ କ'ଣ ଏଠି କୁହାଯାଉଛି, ଗ୍ରହନ୍ତମ ଶବ୍ଦର ଅର୍ଥ ହେଉଛି ନା ଏଠି ଯେ ତାହେଲେ ବିନା କେବଳ ଗ୍ରହନ୍ତମ ତାଡ଼ୟନ୍ତମ, ତାଡ଼ନା କଲେ ମଧ୍ୟ ବିଭିନ୍ନ ପ୍ରକାର ତାଡ଼ନା ରହିଛି, ତାଡ଼ନା କଲେ ମଧ୍ୟ କିନ୍ତୁ ଘ୍ନନ୍ତୁ ଘ୍ନନ୍ତମ। ଏବଂ ଯାଦବମାନେ ଚିନ୍ତା କରୁଛନ୍ତି ଯଦି ଆମକୁ ସେ ଅଭିଶାପ ଦେବେ, ଯେମିତି ଦୁର୍ବାସା ତାଙ୍କୁ ହତ୍ୟା କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ନା, ବା କେତେଜଣ ଅଛନ୍ତି ଅଭିଶାପ ଦେଉଛନ୍ତି, ଋଷିମାନେ ଅଭିଶାପ ଦେଉଛନ୍ତି, ତେଣୁ ଏ ବ୍ରାହ୍ମଣ ଆମକୁ ଯଦି ଅଭିଶାପ ଦେବେ ଆମେ କିଛି କରିବା ନାହିଁ ନା, ବହୁ ସମ୍ପଦମ ବି ସମ୍ପଦମ ବା, ଆମକୁ ଅଭିଶାପ ଦେଲେ ମଧ୍ୟ କିଛି କରିବ ନାହିଁ, ନମସ୍କୃତ ନିତ୍ୟଶ ତାଙ୍କୁ ପ୍ରଣାମ କରିବ, ନମସ୍କୃତ ନିତ୍ୟଶ ସବୁବେଳେ ପାଇଁ। ଆମେ କେତେଜଣ ଅଛନ୍ତି ବହୁତ ଆଚାର୍ଯ୍ୟ ବହୁତ ଟୀକା ରହିଛି, ଯେମିତି ଚିନ୍ତା କରୁଛେ ଆମେ ଖାଲି ବାଧ୍ୟ ହେଇକି ପ୍ରଣାମ କରୁଛେ କିନ୍ତୁ ଆମ ମନରେ ତାଙ୍କ ପ୍ରତି ଦ୍ରୋହ ରହିଛି ନା, ମନରେ ମଧ୍ୟ ତାଙ୍କୁ ଦ୍ରୋହ କରିବା ନାହିଁ, ତାଙ୍କର ଅନୁଗାମୀ ହିସାବରେ ତାଙ୍କୁ ପ୍ରଣାମ କରିବା ନିତ୍ୟଶ ସବୁବେଳେ ପାଇଁ, ସକାଳୁ ଉଠିଲେ ତାଙ୍କ ବିଷୟରେ ଚିନ୍ତା କରିବା। ଆମର ଗୋଟେ ବୈଷ୍ଣବ ଭଜନ ଅଛି ଯେ ବହୁତ ସୁନ୍ଦର ଭାବରେ ସେ ଭଜନଟି ରହିଛି ଯେ କ'ଣ ନା କ'ଣ କ'ଣ ହଁ ବୃନ୍ଦାବନବାସୀ ଜନ ଯତ ଆପଣ ବୃନ୍ଦାବନବାସୀ ଯତ ବୈଷ୍ଣବେର ଗଣ ଦିନ କରି ହବାର ଚରଣ ପ୍ରଥମେ ବନ୍ଦନା କରି ସବାର ଚରଣ ନୀଳାଚଳବାସୀ ଯତ ମହାପ୍ରଭୁର୍ଗଣ ଭୂମିତେ ପଡ଼ିଆ ବନ୍ଧୁ ସବାର ଚରଣ ନବଦୀପବାସୀ ଯତ ମହାପ୍ରଭୁର ଭକ୍ତ ସଭାର ଚରଣ ବନ୍ଧୁ ହୟାନୁରକ୍ତ। ସକାଳୁ ଉଠିଲେ ଏଇଭଳି ଭାବରେ ପ୍ରାର୍ଥନା କରିବା, ଯେତେ ବୃନ୍ଦାବନବାସୀମାନଙ୍କୁ ମୁଁ ପ୍ରାର୍ଥନା ପ୍ରଥମେ ବନ୍ଦନା କରି ସଭାର ଚରଣ ତାଙ୍କ ଚରଣକୁ ବନ୍ଦନା କରୁଛି, ସେଇଭଳି ଭାବରେ ନୀଳାଚଳବାସୀ ଯେଉଁମାନେ ଅଛନ୍ତି ତାଙ୍କୁ ଭୂମିରେ ପଡ଼ିକିରି ତାଙ୍କୁ ବନ୍ଦନା କରୁଛି, ନବଦ୍ୱୀପବାସୀମାନଙ୍କୁ ସଭାର ଚରଣ ବନ୍ଧୁ ହୟା ଅନୁରକ୍ତ। ଏବଂ କେବଳ ଯେଉଁମାନେ ଭକ୍ତ ହୋଇଛନ୍ତି ତାଙ୍କ ନୁହଁ, ହୟାଚେନ ହବେ ନବା, ଭବିଷ୍ୟତରେ ଯେଉଁମାନେ ହେବେ ତାଙ୍କୁ ମଧ୍ୟ ପ୍ରଣାମ କରୁଛି, ଥରେ ଶିବଜୀ ଯାଉଥିଲେ ପାର୍ବତୀଙ୍କ ସହିତ ବିଭିନ୍ନ ସବୁ ତୀର୍ଥସ୍ଥାନରେ, ବିଶେଷ ଭାବରେ ଯେଉଁମାନେ ସାଧୁମାନେ ରହିଛନ୍ତି, ଯେଉଁ ଭଜନ କୁଟୀର ସବୁ ରହିଛି, ସେଠି ସବୁ ପ୍ରଣାମ କରୁଛନ୍ତି। ପାର୍ବତୀ ପଚାରିଲେ ଏଠି କାହାକୁ ଭଜନ, ଏଠି କାହାକୁ ପ୍ରଣାମ କଲେ? ନା ଏଠି ଜଣେ ଏଇଭଳି ଭାବରେ ଜଣେ ଭକ୍ତ ଥିଲେ, ଏଠି ଭଜନ କରିଥିଲେ, ଏ ସ୍ଥାନ ହେଉଛି ପବିତ୍ର। ସେଇଭଳି ଭାବରେ ଆଉ ଗୋଟେ ସ୍ଥାନକୁ ଯାଉଛନ୍ତି, ଗୋଟେ ଗୋଟେ ପ୍ରଣାମ କରୁଛନ୍ତି। ପାର୍ବତୀ ପଚାରୁଛନ୍ତି ଏଇଟା କେଉଁ ସ୍ଥାନ? ନା ଏଇଭଳି ଏ ଜଣେ ଭକ୍ତ ଥିଲେ, ଏଇଭଳି ଭାବରେ ଗୋଟେ ସ୍ଥାନରେ ପ୍ରଣାମ କରୁଛନ୍ତି। ପାର୍ବତୀ ପଚାରିଲେ ଏଇଟା କାହାର? ନା ଏଇଠିକି ଆସିନାହାନ୍ତି, ଏଠି ଭବିଷ୍ୟତରେ ଆସିବ ଜଣେ ଭକ୍ତ, ଶିବ ଜାଣନ୍ତି ସବୁ। ତେଣୁ ହୟା ଅଛେ ନା ହବେ ନ, ଭଗବାନର ଯେଉଁମାନେ ଭକ୍ତ ହେବେ ସମସ୍ତଙ୍କୁ ବନ୍ଦନା କରିବା ଆମେ। ସମସ୍ତେ ସକାଳୁ ଉଠିଲେ ବୈଷ୍ଣବମାନେ ଏଇ ଭଜନଟାକୁ ପାଠ କରନ୍ତି, ବୈଷ୍ଣବମାନେ ପାଠ କରନ୍ତି। ତେଣୁ ଏଇଭଳି ଭାବରେ ବନ୍ଦନା କରି ତାଙ୍କ କୃପାରୁ ଆମେ ଭବସାଗରରୁ ପାର ହୋଇପାରିବା। ଆମେ କହୁଛେ ନା ସବୁଦିନେ ଯାହାର ପ୍ରସାଦ ପାଇ ଭବ ତରିଆ ଯାଏ, ଭବ ତ ଆମେ ତାରଣ କରିପାରିବା। ଆମେ ଗତକାଲି ଶୁଣୁଥିଲେ ଇନ୍ଦ୍ରଦୁମ୍ନ କଥା, କିଭଳି ଭାବରେ ଇଏ ଅଗସ୍ତ୍ୟ ଋଷି ତାଙ୍କୁ ଅଭିଶାପ ଦେଲେ, ସେ ତାଙ୍କ ପ୍ରତି କିଛି କଲେ ନାହିଁ, ସହିନେଲେ ସେଇଟାକୁ। ତେଣୁ ଦେଖନ୍ତୁ ତା ପରଜନ୍ମରେ ସେ ଯଦିଓ ଗଜରାଜ ଆସିଲେ, କିନ୍ତୁ ଭଗବାନଙ୍କର ଧାମ ପ୍ରାପ୍ତ ହେଲେ। ଏଇଭଳି ଭାବରେ ତପସ୍ୟା କରିଥିଲେ, କେତେ ଜନ୍ମ ଲାଗିଥାନ୍ତୁ କହିହେବ ନାହିଁ, କିନ୍ତୁ ତାଙ୍କର ଅଭିଶାପରେ ସେ ଗୋଟିଏ ଜନ୍ମରେ ପ୍ରାପ୍ତ ହୋଇଗଲେ। ସେଭଳି ଭାବରେ ଦେବଳ ଋଷିଙ୍କର ଅଭିଶାପରେ ଇଏ ମଧ୍ୟ ଗନ୍ଧର୍ବ ରହିଛି, ସେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। ନାରଦ ଋଷିଙ୍କ ଅଭିଶାପରେ ଏ କୁବେରଙ୍କର ଯେଉଁ ଦୁଇ ପୁତ୍ର ରହିଛନ୍ତି, ଜାଁଳ ପୁତ୍ର ନଳ କୁବେର ମଣିଗ୍ରୀବ, ଏମାନେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ। ଦେଖନ୍ତୁ ତାଙ୍କ ଅଭିଶାପରେ ମଧ୍ୟ ଏଇଭଳି ଭାବରେ ରହିଛି କ୍ଷମତା, ଆଶୀର୍ବାଦ ଆଉ କଥା କ'ଣ କହିବା, ତାଙ୍କର ଅଭିଶାପରେ ଏଇସବୁ ଫଳ ରହିଛି। ଏଇଭଳି ଭାବରେ ପରୀକ୍ଷିତ ମହାରାଜଙ୍କୁ ଯେଉଁ ଅଭିଶାପ ଦେଲେ ଶ୍ରୀଙ୍ଗୀ, 5 ବର୍ଷର ବାଳକ, କିନ୍ତୁ ସେ ଅଭିଶାପଟା ମଧ୍ୟ ତାଙ୍କ ପ୍ରତି ଆଶୀର୍ବାଦରେ ପରିଣତ ହୋଇଗଲା। ଭଗବାନ କଥା ଶ୍ରବଣ କଲେ, ଭାଗବତ କଥା ଶ୍ରବଣ କଲେ, ଏବଂ ତାଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜ, ଆଜି ସାରା ପୃଥିବୀରେ ଏ ଭାଗବତ କଥା ପ୍ରଚାର କରାଯାଉଛି। ପ୍ରଭୁପାଦଙ୍କ ପୂର୍ବରୁ ସାରା ପୃଥିବୀରେ ଏଇଟା ହେଉନଥିଲା, କିନ୍ତୁ ପ୍ରଭୁପାଦଙ୍କ କୃପାରୁ ଆଜି ସାରା ପୃଥିବୀରେ ଯେତେ ଇସ୍କନ୍ ସେଣ୍ଟର ଅଛି, ସବୁଦିନ ସକାଳେ 8-9 ଭାଗବତ ଶ୍ରବଣ କରାଯାଉଛି, ଭାଗବତ କଥା କୁହାଯାଉଛି। ଏଇ ସମସ୍ତ ଜୀବର ମଙ୍ଗଳ ପାଇଁ କରାଯାଉଛି। ଏଇ ଜଣେ ଋଷିର ଅଭିଶାପ, ଅଭିଶାପରେ ଦେଖନ୍ତୁ କେତେ ସମଗ୍ର ମାନବ ସମାଜରେ କଲ୍ୟାଣ କରାଯାଉଛି। ତେଣୁ ଭଗବାନ କହୁଛନ୍ତି କ'ଣ ନା, ଘ୍ନନ୍ତଂ ବହୁ ସପଦଂ ବା ନମସ୍କୃତ ନିତ୍ୟଶ, ତାଙ୍କୁ ନମସ୍କାର କରିବ କ'ଣ କାୟ ମନ ବାକ୍ୟରେ, ନମସ୍କାର, ଏ ନମସ୍କାରରେ ବହୁତ ଫଳ ରହିଛି, ଆମର ସମୟ ହୋଇଗଲାଣି। ତେଣୁ ଏହିଭଳି ଭାବରେ ତାଙ୍କୁ ନିତ୍ୟଶ ସବୁବେଳ ପାଇଁ ତାଙ୍କୁ ନମସ୍କାର କରିବ। ଏଇଭଳି ଭାବରେ ଆହୁରି 3 କଥା ରହିଛି, 42, 43, 44, ଏ 44 ଶ୍ଳୋକ ପର୍ଯ୍ୟନ୍ତ ଭଗବାନ ଶିକ୍ଷା ଦେଉଛନ୍ତି। କିନ୍ତୁ ଆମର କଥାକୁ ବର୍ତ୍ତମାନ ବିଶ୍ରାମ ଦେବା, 2 ଭଗବାନ ନାମ କୀର୍ତ୍ତନ କରିକିରି। ହରେ କୃଷ୍ଣ 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 ହରେ 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 ରାମ।